ଆମର ଆଜି ପ୍ରତିଦିନ ସକାଳେ ଭାଗବତ କ୍ଲାସ୍ କରାଯାଉଛି, ତେଣୁ ସେହି ଉପଲକ୍ଷେ ଏହି ଆମର ଆଜି ଭାଗବତ କ୍ଲାସ୍ କରାଯାଉଛି। ତେଣୁ ଆମେ ମଧ୍ୟ କିଛି ଭଗବାନ ବଳଦେବଙ୍କ ବିଷୟରେ କିଛି ବର୍ଣ୍ଣନା କରିବା। ପ୍ରଥମେ ସମସ୍ତ ଭକ୍ତ ମାତୃବୃନ୍ଦକୁ ଆମେ ଆମର ଅନ୍ତର୍ବାସୀ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ। ସେମାନେ ଆଜିର ଏହି ଶୁଭ ତିଥିରେ ଏହି ମନ୍ଦିରକୁ ଆସିଛନ୍ତି, ଭଗବାନଙ୍କ କଥା ଶ୍ରବଣ କରୁଛନ୍ତି, ଭଗବାନଙ୍କ ଦର୍ଶନ କରୁଛନ୍ତି, ଭଗବାନଙ୍କ ମନ୍ଦିରରେ ପ୍ରସ୍ଥାନ କରିଛନ୍ତି। ଏବଂ ଏହି ଶୁଭ ତିଥିରେ ଏସବୁ ଫଳ ଆହୁରି ଅଧିକ ପରିମାଣ ସେମାନେ ପ୍ରାପ୍ତ ହେବେ। ତେଣୁ ଆମର ଏଇ ଯେଉଁ ଭାଗବତ କ୍ଲାସ୍ ଚାଲିଛି ଧାରାବାହିକ ଭାବରେ ଆମର ଅଷ୍ଟମ ସ୍କନ୍ଧ ଏ ଷୋହଳ ଅଧ୍ୟାୟ ଯାହାକି କୈବର୍ତ୍ତ ବିଷୟରେ ବର୍ଣ୍ଣନା କରାଯାଉଛି, ଯେ ଯେତେବେଳେ ପୂର୍ବ ଅଧ୍ୟାୟରେ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କିଭଳି ଆମର ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭାଗବତ। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣିଲେ ବିଭିନ୍ନ ଅବତାର ମାନେ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି, ଅଷ୍ଟମ ସ୍କନ୍ଧରେ ସବୁ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତରେ 10 ବିଷୟରେ ବର୍ଣ୍ଣନା କରାଯାଇଛି, ତାହାଦେହରୁ ଗୋଟିଏ ବିଷୟ ହେଉଛି ମନ୍ମନ୍ତର। ବିଭିନ୍ନ ମନୁ ଆସନ୍ତି ବ୍ରହ୍ମାଙ୍କର, ଗୋଟେ ଦିନରେ 14 ମନୁ ଆସନ୍ତି। ସେଇ ମନୁଙ୍କ ବିଷୟରେ ଜାଣିବା ପାଇଁ ପରୀକ୍ଷିତ ମହାରାଜ ଯେତେବେଳେ ଆଗ୍ରହ ପ୍ରକାଶ କଲେ ସେତେବେଳେ ସୁଖଦେବ ଗୋସ୍ୱାମୀ ତାଙ୍କ ବିଷୟ ସବୁ କହୁଛନ୍ତି। ତେଣୁ ଆ ପୂର୍ବରୁ ପ୍ରଥମ ମନ୍ମନ୍ତରରୁ ଆରମ୍ଭ କରି ଷଷ୍ଠ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାସାରିଛି। 14 ଅଧ୍ୟାୟ ପର୍ଯ୍ୟନ୍ତ 6 ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାସାରିଲା ପରେ ସପ୍ତମ ମନୁ ଅଷ୍ଟମ ମନୁ ଇତ୍ୟାଦି ତ୍ରୟୋଦଶ ଅଧ୍ୟାୟରେ ସମସ୍ତ 14 ମନୁଙ୍କ ବିଷୟରେ ବର୍ଣ୍ଣନା କରାଗଲା, ତ୍ରୟୋଦଶ ଅଧ୍ୟାୟରେ। ଏବଂ ଚତୁର୍ଦ୍ଦଶ ଅଧ୍ୟାୟରେ ସେଇ ମନୁମାନଙ୍କର କେମିତି ଶାସନ, ମନୁ କହିଲେ କିଏ କେମିତି ଶାସନ କରନ୍ତି ସେ ବିଷୟରେ 14 ଅଧ୍ୟାୟରେ ବର୍ଣ୍ଣନା କରାଗଲା। ତେଣୁ 15 ଅଧ୍ୟାୟରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଯେ ସପ୍ତ ମନ୍ମନ୍ତରରେ ଭଗବାନ ବାହୁଙ୍କ ଉପରେ ଆସିଥିଲେ ଗୋଟେ ବହୁତ କୌତୁହଳ ମୋର ଜାଗ୍ରତ ହେଉଛି, କାହିଁକି ଜାଗ୍ରତ ହେଉଛି ନା ଭଗବାନ ବଳେ କୃପା ଭୂମି କସ୍ମା ଧରି ଅଗାତ ବଳି, ଯିଏକି ଏଇ ରାକ୍ଷସମାନଙ୍କ ରାଜା ଅସୁରମାନଙ୍କ ରାଜା ତାଙ୍କୁ କୃପା ଭୂମି କସ୍ମା ଧରି ଅଜାତ, ଭଗବାନ କାହିଁକି ତାଙ୍କୁ ତିନିପାଦ ଭୂମି ମାଗିଲେ, ସେ ତ ହରି ସବୁକିଛି ହରଣ କରିନେବେ, ସେ ପୁଣି କାହିଁକି ଯାଚନା କଲେ କସ୍ମା ଧରି ଅଜାତ। ଏବଂ ଦ୍ୱିତୀୟଟା ହେଉଛି ଯେ ସିଏ ଭୂତେଶ୍ୱର, ଭୂତେଶ୍ୱର ସିଏ ହେଉଛନ୍ତି ସମସ୍ତ ଭୂତ ସମସ୍ତ ଲୋକର ସିଏ ହେଉଛନ୍ତି ମାଲିକ ଭୂତେଶ୍ୱର, ତେଣୁ ସିଏ ଯଦି ଭୂତେଶ୍ୱର ସେ କାହିଁକି ଏଇ ଯେଉଁ ଭୂମି ଯାଚନା କଲେ, ଭୂତେଶ୍ୱର କୃପଣ କୃପଣ ଭଳି ସେ କାର୍ଯ୍ୟ କଲେ, କ'ଣ କାର୍ଯ୍ୟ କଲେ ନା ଲବ୍ଧାଥି ଗଭର୍ଣ୍ଣମେଣ୍ଟ ବଳିକୁ ଭିକ୍ଷା କରି ଗୋଟେ ଆସିଥିଲେ, କାହିଁକି ଭଗବାନ ତ ସବୁକିଛିରେ ମାଲିକ ସେ ପୁଣି କ'ଣ ଭିକ୍ଷା କରିବେ, ଆମେ କିଏ ଭିକ୍ଷା କରୁଛନ୍ତି, ଯାହାର କିଛି ନାହିଁ ସେ ଭିକ୍ଷା କରୁଛନ୍ତି। ଆମେ ବିଶେଷ ଭାବରେ ଭାରତବର୍ଷରେ ଏଇ ଭିକ୍ଷାବୃତ୍ତି ଭାରି ଜୋରସୋରରେ ଚାଲିଛି ବୋଲି ପାଶ୍ଚାତ୍ୟ ଶିଶୁ ନାହିଁ, ତେଣୁ ଅବଶ୍ୟ ଯାଇଥିଲି ଆମର ବାଲି ଯାଇଥିଲି ସେଠି ମଧ୍ୟ ଭିକ୍ଷା କରୁଛନ୍ତି। ଆମେ ଯେତେବେଳେ ଆସିଲୁ ଏରୋଡ୍ରମ୍କୁ ସେ ସମୟରେ ବାହାରିଲୁ ଏରୋଡ୍ରମ୍ରୁ ସେ ସମୟରେ ଜଣେ ଭିକ୍ଷା କରୁଥିଲେ, ପାଶ୍ଚାତ୍ୟ ନାହିଁ ବୋଲି ମୁଁ ଶୁଣିଥିଲି, କିନ୍ତୁ ସେ ଯେତେବେଳେ ଭିକ୍ଷା କରୁଥିଲେ ଆମର ସେ ଯେ ଭକ୍ତ ଜଣେ ଡ୍ରାଇଭିଂ କରୁଥିଲେ ସେ ଗାଡ଼ି ସେ ତାଙ୍କୁ 1000 rupees ଗୋଟେ ଦେଇଦେଲେ, ତାଙ୍କର ମାନେ ଆମର ଟଙ୍କାଟା ହେଉଛି ତାଙ୍କର 250 ଯାହା ହଉ ଏଇ ଯେଉଁ ଭିକ୍ଷା କରୁଛି ଭାରତବର୍ଷ ରହିଛି, କିନ୍ତୁ ଭଗବାନ କାହିଁକି ଭିକ୍ଷା କରିବେ ଏବଂ କୃପଣ ଭିକ୍ଷା କରିଛନ୍ତି କେମିତି ନା ଲଭେ ଅର୍ଥ ବି ଗବନ୍ଧନ କ, ତାଙ୍କୁ ଯାହା ଭିକ୍ଷା କଲେ ସେସବୁ ପ୍ରଦାନ କଲେ, ପ୍ରଦାନ କରି ପୁଣି ତାଙ୍କୁ ବନ୍ଧନ କଲେ। ତେଣୁ ପୃଥିବୀ ମହାରାଜ କହୁଛନ୍ତି 15 ପ୍ରଥମ 2 ଶ୍ଳୋକରେ ଏଟା କୁହାଯାଉଛି, ସେ କହୁଛନ୍ତି ଏଟା ବେଦିତ ମିଛା ମହତ କୌତୁହଳ ନୁହେଁ, ଏଟା ପ୍ରତି ମୋତେ ବହୁତ କୌତୁହଳ ସୃଷ୍ଟି କରୁଛି, ଭଗବାନଙ୍କର ଏଭଳି କେମିତି ନିରାଶ କରୁଛନ୍ତି କେମିତି ସେଇ। ଏବଂ ତାପରେ ଆଉ ଗୋଟେ କଥା ହେଉଛି ଯେ ଯାଞ୍ଚେଶ୍ୱର ସେ ପୂର୍ଣ୍ଣେଶ୍ୱର ବର୍ଣ୍ଣନ ଚାନ୍ତ ଅନାବେଶ, ଭଗବାନ ଯାଚନା କଲେ ଭଗବାନ ପୂର୍ଣ୍ଣ, ତାଙ୍କର କୌଣସି ଆବଶ୍ୟକତା ନାହିଁ କିନ୍ତୁ ସିଏ ଯାଚନା କରୁଛନ୍ତି, এবং আর গোটা হচ্ছে আপনার না কোন বর্ধমান অনারস অনারস মানে বরণটার কৌশি দোষ নাই, সে তো মাগিলে তিন পাঁচ দিন মাগিলে সে তাকে দান করলে তার তাকে কাই বন্ধন করেনি। ইয়ে বহুত মানে বড় কৌতূহল যা করেছে। তেণু এই মনোকর যাকে কৈলাশ মন্ত্র সময় এই যে ভগবান বামদেবের অবতার, সেই বামদেবের অবতার বিষয়ে বিস্তার ভাবে সুখদেব গোস্বামী বর্ণনা করছেন। যেটি যদি প্রশ্ন পচারছেন পরিচিত মহারাজ সে বিষয়ে বিস্তার ভাবে কেছেন, যেটি প্রশ্ন পচার নাহি সে বিষয়ে সংক্ষেপে কেছেন। কেন এই ভগবত কথা হচ্ছে অনন্ত, তেমন সেই এই বামদেব বিষয়ে পনেরো অধ্যায়ু তেইশ অধ্যায় এই নটি অধ্যায়ে বিস্তার ভাবে বামদেব বিষয়ে বর্ণনা করা যাচ্ছে। তেমন পনেরো অধ্যায়ে বর্ণনা করা যাচ্ছে কিভাবে আর পূর্বে বর্ণনা করা যাইছিল যে ষষ্ঠ মন্ত্রে যে কি কে চাকুষ মন্ত্রে সে সময় যে যুদ্ধ হয়েছিল যে সমুদ্র মন্থন হয়েছিল সে সমুদ্র মন্থনরে দেবতা মানে অসুর মানে জিতে যাই অসুর মানে হারি যাই দেবতা মানে অমৃত পাঠ করি অসুর মানুষ সব বিনাশ করলে তেমন বড় মৃত্যুবরণ করলে পুরো কিন্তু দেখা হবে সে শুক্রাচার্যঙ্কর কৃপারু তাঁর গুরু শুক্রাচার্য কৃপারু সে পুঁ জীবন প্রাপ্ত হলে এবং তাঁর গুরু মানুষ সেবা করি এবং ভৃগুবংশীয় ব্রাহ্মণ মান সেবা করি সে এত শক্তি প্রাপ্ত হলে যে কি সে স্বর্গর রাজা ইন্দ্রকে মধ্যে স্বর্গ রাজ্যকে মধ্যে অধিকার কলে ইন্দ্রকে মধ্যে পরাজিত কলে ইন্দ্র তাঁর সে যুদ্ধ করার মধ্যে ভয় কলে সে তাঁর সাহস তেজ শৌর্য সব দেখি ভয়ের পরাজিত কলে তাঁর গুরুদেব দেবতা মানুষ গুরুদেব যে কে তাকে পচারলে এবং সে কে তুমি বর্তমান যে শুক্রাচার্য যেভাবে ভাবে গুরুঙ্কর কৃপা প্রাপ্ত হয়েছেন সেই সেই তাকে কেউ তাকে বর্তমান পরাজিত করে ভগবান ছাড়া তাকে কেউ পরাজিত করে তেমন তুমি ছদ্মবেশে পড়া তেমন সে দেবতা মানুষ ছদ্মবেশ পড়া পনেরো অধ্যায় সব স্বর্গর বর্ণনা সব করাযাই সারা পরে এইসব বিষয়ে বর্ণনা করা যাচ্ছে। তেমন এই অধ্যায়ে ষোড়শ অধ্যায়ে বড়ি মহারাজ যে শাসন করছেন সেপর শাসন করছেন তেমন দেবতা মানুষ মাতা যে অদিতি সে বহু মন দুঃখে রয়েছেন এবং সেই সময় যেতবে তাঁর স্বামী কে কশ্যপ যেতে আসছেন সেই সময় কশ্যপ সে তাঁর দুঃখ বর্ণনা করছেন তেমন কশ্যপ তাঁর দুঃখ কেমন নিবারণ করা যাব সেইপাই এই কয়বতটি দৌছেন যে কয়বত দ্বারা আকাশ সর্বকাম বা মুখ্য কাম উদার দি দিব্রেণ ভক্তি যোগেন যদি পুরুষ যাহার কৌশ কামনা নথাও বা যাহার যেকোনো কামনা থাও বা যেমন মুক্তি প্রাপ্ত হওয়া চাহুন সে যদি ভগবান আরাধনা করবে তাহলে আকাশ সর্বকাম বা মুখ্য কাম উদার দি উদার দি সমস্ত ভগবান আরাধনা করবে যাহার কৌশ কামনা নাই সে তো ব্রহ্ম আরাধনা করতে যাহা বিভিন্ন কামনা আছে সে কুহতে বিভিন্ন দেবাদেব আরাধনা করতে পারে এই ভগবতের বর্ণনা করা যাইছে কামে স্থে স্থে জ্ঞান তপন্তে অন্য দেবতা সেমানে অল্প বুদ্ধি সম্পন্ন যেমানে অল্প বুদ্ধি সম্পন্ন সেমান বিভিন্ন কামনা থাকে সেমান বিভিন্ন দেবাদেব মানুষ পূজা আছে এবং যেমানে মুক্তি কামনা চাচ্ছেন সেমানে ব্রহ্ম আরাধনা করেন সর্বকাম উদার কাম কোনসি কামনা নাই এবং সমস্ত কিছু কামনা আছে এবং মুক্তি কামনা করছেন এই তিন জন যেমন উদার দিয়ে সেখানে ভগবানকে আরাধনা করবেন উদার উদার দিয়ে অর্থ হচ্ছে তাঁর বুদ্ধি হচ্ছে বহু উন্নত প্রশস্ত বুদ্ধি সেমানে ভগবানকে আরাধনা করবে নহলে যেমনক অল্প বুদ্ধি সম্পন্ন সেমানে অন্যমানকে আরাধনা করবে তেমন সুখদেব গোস্বামী কৌশল যে অকাম সর্বকাম বা মুখ্য কাম উদার দি তীব্রেণ ভক্তি যোগেই না যদি তো পুরুষ সেমানে যেমন প্রকৃতির বুদ্ধিবান ব্যক্তি সেমানে বিভিন্ন তাঁর কোনসি কামনা নথাও বা সব কিছু কামনা থাও বা এমনকি সেমানে মুক্তি প্রাপ্ত হবে চাহান সেমানে সমস্তে ভগবানকে আরাধনা করেন তেমন কশ্যপুনি যে কি জন উদার বুদ্ধি সম্পন্ন ব্যক্তি সে অদিতিকে এই ভগবানকে আরাধনা করা কৌশল বয়বত এই বার দিনের তুমি বয়বত আচরণ করা যাব সে আচরণ সে কৌশল এটি বর্ণনা করা হচ্ছে যে ఫాగు మాస శుక్లమధ్య మొత్తం ప్రతిపదం ప్రారంభించాలి. ద్వాదశ దిన ద్వాదశ పట్టండి, ద్వాదశ దివస పట్టంతో ఏ పర్వత పాళన కరాయి. ଏବଂ ଏଇ ଯେଉଁ ପର୍ବତ ପାଳନ କରାଯିବ ସେ ସମୟରେ ଯେଉଁ ବିଭିନ୍ନ ଭଗବାନଙ୍କର ଆମେ ଦେଖିଲେ ଭଗବାନଙ୍କର ଅର୍ଚ୍ଚନା କରାଗଲା, ସେମାନେ ଆମେ ବିଭିନ୍ନ ଯେଉଁ ଆବାହନ କରାଯିବ, ତାଙ୍କୁ ଖାଦ୍ୟ ଦିଆଯିବ, ତାଙ୍କୁ ଅର୍ଘ୍ୟ ଦିଆଯିବ, ବିଭିନ୍ନ ପ୍ରକାର ଯେଉଁ ଅର୍ଚ୍ଚନା ମାର୍ଗ ରହିଛି ସେ ମାର୍ଗ ଏତେ ବର୍ଣ୍ଣନା କରାଯାଉଛି. ପ୍ରତି ସମୟରେ ଏ ଦ୍ୱାଦଶ ଅକ୍ଷର ପାଠ କରାଯିବ. ଦ୍ୱାଦଶ ଅକ୍ଷର ହେଉଛି ଓଂ ନମଃ ଭଗବତେ ବାସୁଦେବାୟ. ଏଇଭଳି ଭାବରେ କହିକିରି ପ୍ରଭୁପାଦ ମହାରାଜ କହୁଛନ୍ତି ବାମ ହାତରେ ଗୋଟେ ଘଣ୍ଟି ବଜେଇକିରି ଡାଣ ହାତରେ ସବୁ ଏଇ ମନ୍ତ୍ର ଜପିବାକି ଡାଣ ହାତରେ ଅନେକ ସବୁ ନିବେଦନ କରିବାକୁ ପଡ଼ିବ ଭଗବାନ. କିନ୍ତୁ ଏଠି କୁହାଯାଉଛି ଯେ ନମଃ ମରଣ ଶ୍ୟାମ ବପୁସେ ଅଧିବତ ଶ୍ରୀ. ଭଗବାନଙ୍କର ଯୋଉ ମନ୍ତ୍ର ପାଠ କରାଯାଉଛି ସେ ମନ୍ତ୍ରରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏସବୁ ବର୍ଣ୍ଣନା କରାଯିବ. ଭଗବାନଙ୍କର ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଉଛି. ଭଗବାନଙ୍କ ରୂପ କେମିତି ନା ମରକତ ଶ୍ୟାମ, ମରକତ ଭଳି ଶ୍ୟାମ ଭଳି ମଣି, ମରକତ ମଣି ଯେ ରହିଛି ସେଭଳି ଶ୍ୟାମ ଭଗବାନଙ୍କର ନୀଳ ଭଗବାନ. ଏବଂ ବପୁ ସେ ଅଧିଗତ ସିଏ ଭଗବାନଙ୍କର ବପୁ, ଭଗବାନଙ୍କର ବପୁ ଆଉ ଆମ ବପୁ ଭିତରେ ତଫାତ ହେଉଛି ଜାଣିନେ ଭଗବାନଙ୍କର କଣ ଧ୍ୟାନ କରିବା, ଭଗବାନଙ୍କର କଣ ଆରାଧନା କରିବା, ଭଗବାନଙ୍କର କଣ ଆରାଧନା କରିବା. ତେଣୁ ପ୍ରଥମେ ଜାଣିବାକୁ ପଡିବ ଯେ ଭଗବାନ କିଏ. ତେଣୁ ଏ ଶ୍ଲୋକରେ ଇଏ ଯୋଉ ମନ୍ତ୍ର ପ୍ରକୃତ ପ୍ରଥମେ ବ୍ରହ୍ମା ଭଗବାନ କରିଛନ୍ତି ଦଶରଥମୁନି. ଦଶରଥମୁନି ଯେତେବେଳେ ପ୍ରଜା ସୃଷ୍ଟି କରିବା ପାଇଁ ଚାହିଁଲେ ସେ ସମୟରେ ବ୍ରହ୍ମା ଏଇ ମନ୍ତ୍ରଟି କୈବର୍ତ୍ତୀ ମନ୍ତ୍ରଟି ତାଙ୍କୁ ପ୍ରଦାନ କରିଥିଲେ. ତେଣୁ ଦଶରଥମୁନି ତାଙ୍କର ପତ୍ନୀ ଅଦିତିଙ୍କୁ ସେଇ ମନ୍ତ୍ରଟି ପ୍ରଦାନ କରିଛନ୍ତି. ତେଣୁ ଏଠି ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି. ଭଗବାନଙ୍କ ରୂପ କିଭଳି ନା ମର୍କତ ମଣି ମଣି ମର୍କତ ମଣି ଭଳି ଶ୍ୟାମ ରୂପ ନୀଳ ଭଗବାନ. ଏବଂ ଅଧିଗତ ଶ୍ରିଏ ଶ୍ରିଏ ଲକ୍ଷ୍ମୀଦେବୀ ଭଗବାନଙ୍କର ଅଧୀନରେ ଲକ୍ଷ୍ମୀ ସହସ୍ର ସତସମ ଭ୍ରମସେବ୍ୟମାନ ଗୋବିନ୍ଦମାନ ପୁରୁଷ ତମହିଙ୍ଗଲା. ସହସ୍ର ଲକ୍ଷ୍ମୀ ଖାଲି ଯେ ଜଣେ ଲକ୍ଷ୍ମୀ ଅଛନ୍ତି ତା ନୁହଁ, ସହସ୍ର ବିଶେଷ ଭାବରେ ଚିତ୍ ଜଗତରେ ବର୍ଣ୍ଣନା କରାଯାଇଛି. ଚିତ୍ ଜଗତରେ ଚିନ୍ତା ମଣି ପ୍ରକାଶ ବସୁପାଳକ ବୃକ୍ଷ ଲକ୍ଷା ଶିଶୁ ସୁରଭି ରବିପାଳୟନ୍ତ ଲକ୍ଷ୍ମୀ ସହସ୍ର ସଦସମ ପ୍ରସେବ୍ୟମାନ ଗୋବିନ୍ଦ ମାଇ ପୁରୁଷ ତମଙ୍ଗଯାମି. ଲକ୍ଷ ଲକ୍ଷ ଲକ୍ଷ୍ମୀ ଅଛନ୍ତି ଭଗବାନ, ସେମାନେ ସବୁ ଭଗବାନଙ୍କର ସେବା କରୁଛନ୍ତି, ସମ୍ଭ୍ରମ ସେବା. ଏଠି ଆମେ ସମସ୍ତେ ବ୍ରହ୍ମାଣ୍ଡର ଆରମ୍ଭ କରି ସମସ୍ତ ଜୀବମାନେ ଭଗବାନ ଲକ୍ଷ୍ମୀଦେବୀଙ୍କର କୃପା ପ୍ରାପ୍ତ ପାଇଁ ପ୍ରାର୍ଥନା କରୁଛନ୍ତି. କିନ୍ତୁ ଚିତ୍ ଜଗତରେ ଲକ୍ଷ୍ମୀଦେବୀ ଭଗବାନ କୃପା ପ୍ରାପ୍ତ ହେବା ପାଇଁ ସେ ସମ୍ଭ୍ରମ ମାନେ ଗୌରବ ସହକାରେ ଭୟ ଭୟ ସହିତ ଭଗବାନଙ୍କୁ ସେବା କରୁଛନ୍ତି. ସମ୍ଭ୍ରମ ଭୟ କେମିତି ନୁହଁ, ତାଙ୍କୁ ସେଇଭଳିଆ ସମ୍ଭ୍ରମ ଶବ୍ଦ ବ୍ୟବହାର କରାଯାଇଛି. ସମ୍ଭ୍ରମରେ ଭଗବାନଙ୍କ ସେବା କରୁଛନ୍ତି, ମନଟା ଚଞ୍ଚଳ, ସେଭଳି ଭାବରେ ସବୁକିଛି ଚଞ୍ଚଳତା ରହିଛି. ଲକ୍ଷ୍ମୀଦେବୀ ମଧ୍ୟ ସେଭଳିଆ ଚଞ୍ଚଳ, କାହିଁକି ଚଞ୍ଚଳ ହେଉଛନ୍ତି ନା ଗୋଟେ ସ୍ଥାନରେ ସ୍ଥିର ହେଇପାରୁନାହାନ୍ତି ସେମାନେ ଗୋଟେ ଜାଗାରେ ଯୋଉ ରହିଛି ଯୋଉ ପୂର୍ଣ୍ଣ ଶାନ୍ତି ବା ପୂର୍ଣ୍ଣ ଆନନ୍ଦ ଜଣେ ଯଦି ପ୍ରାପ୍ତ ହେବ ତାହେଲେ ସେ ଅଚଞ୍ଚଳ ହେଇଯିବ ବା ଧୀର ହେଇଯିବ. ଚଞ୍ଚଳତା କାହିଁକି ହେଉଛି ନା ଆମେ ଶାନ୍ତି ପାଇପାରୁନା, ଆଉ କେଉଁଠି ଗୋଟେ ଅଧିକ ମିଳିବ, ଏଇଭଳି ଭାବେ ଚିନ୍ତା ଆମେ କରୁଛୁ। ତେଣୁ ଏଠି ଆମର କୁହାଯାଇଛି ଆମର ଏଇ ଭୌତିକ ଜଗତରେ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳ, ତେଣୁ ଗୋଟେ କହିଲେ ଆଜି ରାଜେନ୍ଦ୍ର ଦାସ ଆମେ କାଲି ସେ ଫକୀର ବୋଲି କହିଲେ ଆମର ଓଡ଼ିଆ ଗୋଟେ ଜଗ ଅଛି ଯେ ଆଜି ଜଣଙ୍କ କଥା ବହୁତ ଧନୀ ବ୍ୟକ୍ତି ହେଇଥାଇପାରେ କିନ୍ତୁ କାଲି ସକାଳେ ସେ କଥା ବହୁତ ଦରିଦ୍ର ବ୍ୟକ୍ତି ହେଇଯାଇଛି, କାରଣ ଲକ୍ଷ୍ମୀ ଚଞ୍ଚଳ ସେ ଗୋଟେ ସାଇଡ଼ ସ୍ଥିର ହେଇ ରହିପାରିବେ, କିନ୍ତୁ ଯେତେବେଳେ ଲକ୍ଷ୍ମୀ ଭଗବାନଙ୍କ ସେବା କରୁଛନ୍ତି ସେତେବେଳେ ସେ ଅଚଞ୍ଚଳ ହେଇଯାଏ, ସେତେବେଳେ ସେ ସ୍ଥିର ହେଇଯାଏ। ଆଉ ଭଗବତ ଗୀତାର ଅନ୍ତିମରେ ସଂଜୟ କହିବେ ସେଟା ଦୂତରାଷ୍ଟ୍ର ଯାତ୍ର ଯୋଗେଶ୍ୱର କୃଷ୍ଣ ଯାତ୍ର ପାଠର ତତ୍ର ଶ୍ରୀ ବିଜୟ ଭୂତି ଭଗବାନ ଯୋଉଠି ଭଗବାନ ଅଛନ୍ତି ଯାତ୍ର ଯୋଗେଶ୍ୱର କୃଷ୍ଣ ଯାତ୍ର ପାଠ ଧନ ଯୋଉଠି ତାଙ୍କର ଭକ୍ତ ଅଛନ୍ତି ସେଠି ସବୁକିଛି ଲକ୍ଷ୍ମୀ ଶ୍ରୀ ସବୁକିଛି ଲକ୍ଷ୍ମୀ ସେଠି ରହିବେ, ବିଜୟ ସେଠି ରହିବ, ଭୂତି କହିଲେ ଯେତେ ବିଭୂତି ରହିଛି ଅନେକ ଭଗବାନଙ୍କର ଅନେକ ଶକ୍ତି ରହିଛି ଏ ସବୁକିଛି ଶକ୍ତି ସେଇଠି ରହିବ, ଏବଂ ଧ୍ରୁବା ପୂର୍ଣ୍ଣ ଭାବ ସବୁବେଳ ପାଇଁ ରହିବ ଧ୍ରୁବ, ଏବଂ ସବୁକିଛି ନୀତି ମଧ୍ୟ ସେଇଠି ରହିବ। ସଂଜୟ କୃଷ୍ଣ ଇଏ ମୋର ମତ, ଇଏ ମୋର ମତ ହେଉଛି ତେଣୁ ଲକ୍ଷ୍ମୀ ଦେବୀ ଯେତେବେଳେ ଭଗବାନ ବା କୃଷ୍ଣଙ୍କର ବା ନାରାୟଣଙ୍କ ସେବା ଦେଉଛନ୍ତି ସେତେବେଳେ ସେ ଅଚଞ୍ଚଳା ହେଲା, ତେଣୁ ଯେଉଁମାନେ ଭଗବାନଙ୍କ ଆରାଧନା କରନ୍ତି ସେମାନେ ସବୁକିଛି ତାଙ୍କର ଯାହା ଯାହାର ଯାହା ଆବଶ୍ୟକତା ଭଗବାନ ପୂର୍ଣ୍ଣ କରନ୍ତି, ଲକ୍ଷ୍ମୀ ଦେବୀ ସେ ପୂର୍ଣ୍ଣ କରିବେ। ସୁଦାମ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଭାଗବତର ଦଶମ ସ୍କନ୍ଧ 81 ଦୁଇ ଅଧ୍ୟାୟରେ ସୁଦାମ ବିଷୟରେ ବର୍ଣ୍ଣନା କରାଯାଇଛି। ସୁଦାମା ଏତେ ଦରିଦ୍ର ଥିଲେ ଯେ ସେ ମାନେ ଦିନକୁ ଦୁଇ ବେଳା ଖାଦ୍ୟ ମଧ୍ୟ ପାଇପାରୁନଥିଲେ, ଏତେ ଦରିଦ୍ର ଅବସ୍ଥା, ତେଣୁ ତାଙ୍କର ପତ୍ନୀ ତାଙ୍କୁ ବହୁତ ଅନୁରୋଧ କଲେ ଯାଇକି ସେ ଭଗବାନ କୃଷ୍ଣଙ୍କୁ ଦେଖା କରନ୍ତି। ଭଗବାନ କୃଷ୍ଣ ସେ ସମୟରେ ଦ୍ୱାରକାରେ ଥିଲେ, ସେମାନେ ଯେତେବେଳେ ପାଠ କରୁଥିଲେ ସେ ସମୟରେ ଉଜ୍ଜୟିନୀରେ ମିଶିକି ପାଠ କରୁଥିଲେ, ସେମାନେ ଦୁଇ ଜଣ ପାଖରେ ସେମାନେ ପାଠ କରୁଥିଲେ, ସୁଦାମ ଆଉ ଭଗବାନ କୃଷ୍ଣ ଅନ୍ୟାନ୍ୟ ତାଙ୍କ ସହପାଠୀ ସମସ୍ତେ ଥିଲେ, ଏବଂ ସୁଦାମ ଭଗବାନ କୃଷ୍ଣଙ୍କର ସାକ୍ଷା ଥିଲେ, ସହପାଠୀ ଥିଲେ, କ୍ଲାସମେଟ୍ ସହପାଠୀ ଥିଲେ, କିନ୍ତୁ ଯିଏ ଭଗବାନଙ୍କ ଭକ୍ତ ସେମାନେ ଯେକୌଣସି ପରିସ୍ଥିତି ହୁଅନ୍ତୁ ହେଉ ନା କାହିଁକି ସେଥିରେ ସନ୍ତୁଷ୍ଟ ରହିବେ, ସେମାନେ ଚାହିଁଲେନି ଅସନ୍ତୁଷ୍ଟ ତାଙ୍କର ରହିବେ, ସେମାନେ ସବୁଥିରେ ସନ୍ତୁଷ୍ଟ, ଯାହା ଯେତିକି ମିଳିବ ସେଥିରେ ସେମାନେ ସନ୍ତୁଷ୍ଟ ରହିବେ। ଯେଉଁଟା ହେଉଛି ମାନେ ଦୁଃଖେଶୁ ଅନୁଦ୍ବିଘ୍ନମନା ସୁଖେଶୁ ବିଗତ ସ୍ପୃହ ବିତରାଗ୍ରୋଧ ଇତ୍ୟାଦି ମିଳୁଛନ୍ତି, ଦୁଃଖ ଅଛି ସେଥିପାଇଁ ସେମାନେ ଦୁଃଖେଶୁ ଅନୁଦ୍ବିଘ୍ନ ଉଦ୍ବିଘ୍ନ ସେମାନେ ହେବେ, ସୁଖ ଆସିଲେ ସେଥିରେ ବିକଶିତ ହେବେ, ତେଣୁ ସବୁ ପରିସ୍ଥିତିରେ ସେମାନେ ସମାନ ଅବସ୍ଥାରେ ଥାଆନ୍ତି, ସମାନ ଭଗବାନଙ୍କ ଭଳି ସବୁ ସମୟରେ ସମାନ ଅବସ୍ଥାରେ ଥାଆନ୍ତି, ସଚ୍ଚିଦାନନ୍ଦ ସ୍ତରରେ ସବୁବେଳେ ରହିଛନ୍ତି, ତେଣୁ ଭଗବାନଙ୍କ ଭକ୍ତ ମଧ୍ୟ ସେଇଭଳି ସମାନ ସ୍ତରରେ ରହିଥାନ୍ତି, ସବୁ ଅବସ୍ଥାରେ ସେମାନେ ସମଭାବ ରହିଥାନ୍ତି, ସମଭାବ ରହିଥାନ୍ତି। ତେଣୁ ଲକ୍ଷ୍ମୀ ଦେବୀ ଆମର ସୁଦାମା ସେମାନେ ଦରିଦ୍ର ଥିଲେ ମଧ୍ୟ ସେ ଚାହୁଁନଥିଲେ ଯେ ଭଗବାନଙ୍କୁ ଯାଇ କିଛି ଧନ ପ୍ରାପ୍ତ କରିବା ପାଇଁ, ଯେଉଁମାନେ ଭଗବାନ ପାଖକୁ ଯାଇକି କିଛି ଧନ ପ୍ରାପ୍ତ ହୁଅନ୍ତି ସେମାନେ ପ୍ରକୃତରେ ସବୁଠାରୁ ମୂର୍ଖ ବ୍ୟକ୍ତି କହିଲେ। ଆମର କଥା ହେଉଛି ଯେ ଯେଉଁ ଭଗବାନ ପ୍ରଶ୍ନ ସବୁକିଛି ପ୍ରଦାନ କରିବେ, ଭଗବତ ଗୀତା ନାମ ମଧ୍ୟ ମହାନ କହିଛନ୍ତି ଯେ ଅନନ୍ୟାସେ ଭଗବାନଙ୍କର ଆରାଧନା କରନ୍ତି ସେମାନେ ତାଙ୍କର କଣ ଆବଶ୍ୟକତା ଅଛି କେମିତି ପୂରଣ ହବ ସେ ସେ ବିଷୟରେ ଚିନ୍ତା କରନ୍ତି। ପ୍ରଭୁପାଦ ମହାରାଜ ଯେଉଁ ସେ ଆରମ୍ଭ କଲେ ଏଇ ବିଷ୍ଣୁ ଶେଷରେ ଆରମ୍ଭ କଲେ ସେ 600 ମସିହାରେ ଶେଷରେ ସେ ଯିବା ପୂର୍ବରୁ ଯେଉଁ ଯାହାଜ ଯାଇଥିଲେ ଜଳଦୂତ ଯାହାଜ ଯାଇଥିଲେ ସେଥିରେ ମାତ୍ର ତାଙ୍କ ପାଖରେ ଥିଲା 40 ଟଙ୍କା, 40 ଟଙ୍କା ନେଇକି ସେ ଯାଇଥିଲେ ବାହାରକୁ ପାଶ୍ଚାତ୍ୟ ଜଗତ ଆମେରିକାକୁ ଯାଇଥିଲେ, ଆମେ ପାଶ୍ଚାତ୍ୟ ଜଗତକୁ ଗଲେ କେତେ ଡଲାର ଫଲାର ସବୁ ସ୍ୱୀକାର କରିକି ଯାଉଛୁ, ତଥାପି ଆମେ ବେଶୀ ଦିନ ରହିପାରୁନୁ, କିନ୍ତୁ ପ୍ରଭୁପାଦ ମହାରାଜ ଯାଇଛନ୍ତି ଭଗବାନ କଥା ପ୍ରଚାର କରିବା ପାଇଁ ମାତ୍ର 40 ଟଙ୍କା ତାଙ୍କୁ ଅଛି, ଏବଂ ସେଠି ଯେଉଁ ଯାଇକି ପହଞ୍ଚନ୍ତି ବାବରି ସ୍ଟ୍ରିଟ୍ ଇତ୍ୟାଦି ସବୁ ବିଭିନ୍ନ ଆମେରିକାର ନ୍ୟୁୟର୍କରେ ଯେଉଁ ସ୍ଥାନ ରହିଛି ବହୁତ କଦର୍ଯ୍ୟ ସ୍ଥାନ, ବହୁତ ହିପି ମାନେ ବହୁତ ଡ୍ରଙ୍କା ବା ମଦ୍ୟ ନିଶାସକ୍ତ ବ୍ୟକ୍ତିମାନେ ସବୁ ସେଇଠି ଏଜୁକେସନ୍ ତେଣୁ ସବୁ ଅସୁବିଧା ଅଛି, କିନ୍ତୁ ସେ ତାଙ୍କର ଚଲେଇଛନ୍ତି ଇଷ୍ଟର୍ଣ୍ଣ ମୁଭମେଣ୍ଟ କେମିତି ଚାଲିବ ସେ ବିଷୟରେ ସେ ଚିନ୍ତା। ତେଣୁ ଆମର କହିଛି ଅର୍ଥାତ୍ ଥିଲେ ଆମ ଧ୍ରୁବ ମହାରାଜ ସାଧାରଣତଃ ଯେଉଁମାନଙ୍କର ସୁବୃଦ୍ଧିମାନ ପୁରୁଷ ଚାରି ପ୍ରକାର ପୁରୁଷ ଅଛନ୍ତି ତାଙ୍କ ଭିତରୁ ଆତ୍ମଜିଜ୍ଞାସୁ ଅର୍ଥାତ୍ ଜ୍ଞାନ ଚ ଭରଦର୍ଶନ ସେମାନେ ଚାରି ଭାଗରେ ବିଭକ୍ତ କରାଯାଏ। ସେମାନେ ହେଉଛନ୍ତି ଜଣେ ହେଉଛନ୍ତି ଆର୍ତ୍ତ ବା ଦୁଃଖରେ ଯେଉଁମାନେ ପଡ଼ିଛନ୍ତି, ଯେଉଁମାନେ ଅର୍ଥ ପାଳନା କରୁଛନ୍ତି, ଯେଉଁମାନେ ଭଗବାନଙ୍କୁ ସେ ଜିଜ୍ଞାସା କରୁଛନ୍ତି, ଏବଂ ଯେଉଁମାନେ ଜ୍ଞାନ ମାର୍ଗରେ ଭଗବାନଙ୍କ ଆରାଧନା କରୁଛନ୍ତି। ତେଣୁ ଏହି ଚାରି ପ୍ରକାର ଯେଉଁ ସୁବୁଦ୍ଧିମାନ ପୁରୁଷ ଅଛନ୍ତି ତାଙ୍କ ଭିତରୁ ଧ୍ରୁବ ମହାରାଜ ଥିଲେ ଅର୍ଥ ଆବଶ୍ୟକତା କରିଥିଲେ, ତାଙ୍କର ପିତାଙ୍କର ପିତାଙ୍କର ପିତାଙ୍କ ଠାରୁ ଟିକେ ଅଧିକ ବିରାଟ ବଡ଼ ରାଜ୍ୟ ସେ କାମନା କରୁଥିଲେ। ତେଣୁ ଈଶ୍ୱରଙ୍କୁ ଆମେ ଦେଖିବା ଯଦି କହିବା ତାହେଲେ ସବୁଠୁ ଯଦି ଅଧିକ ଧନ ଅଧିକ ଲାଭ ଯୋଉଟା ହବ ତାହେଲେ ଆମେ କହିବା ଏ ବ୍ରହ୍ମା ଯୋଉ ରହିଛନ୍ତି ଇଏ ଯୋଉ ଚତୁର୍ମୁଖୀ ବ୍ରହ୍ମା ତାଙ୍କର ଇଏ ହେଉଛି 400 କୋଟି ଯୋଜନ 50 କୋଟି ଯୋଜନ ବା 400 କୋଟି ମାଇଲ ଇଏ ଭୌତିକ ଜଗତର ବିସ୍ତାର ଏତେ ବଡ଼ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ବ୍ରହ୍ମାଙ୍କର। ତେଣୁ ଆଠ ଯଦି ଜଣେ ଅଧିକ ପ୍ରାପ୍ତ ହେଇପାରିଲା ତାହେଲେ ସେ ସବୁ ଧନୀ ବୋଲି କୁହାଯିବ। ଧ୍ରୁବମାନ 5 ବର୍ଷର ବାଳକ ତେଣୁ ସେ ଯେତେବେଳେ ଭଗବାନଙ୍କୁ ଆରାଧନା କରିବା ପାଇଁ ଯାଇଛନ୍ତି ତା ଏଇଭଳି ତାଙ୍କ ବ୍ରହ୍ମାଣ୍ଡରେ ମଧ୍ୟ ବିରାଟ ବଡ଼ ରାଜ୍ୟ ସେ କାମନା କରିଛନ୍ତି। କିନ୍ତୁ ଯେତେବେଳେ ଭଗବାନ ଆସି ଉପସ୍ଥିତ ହେଇଛନ୍ତି ଏବଂ ଭଗବାନଙ୍କୁ ବର ଦେବା ପାଇଁ ଚାହୁଁଛନ୍ତି ସେତେବେଳେ ତାଙ୍କର ଯୋଉ ଚିନ୍ତାଧାରା ତାଙ୍କର ଯୋଉ ଭାବଧାରା ସେ କଥା ହରିଭକ୍ତି ସୁଯୋଗରେ ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ଯେ ସ୍ଥାନ ବିଳାସୀ ତପସିଷ୍ଟ ଜନପ୍ରାପ୍ତ କାଚନ ବିଚ୍ଛିନ୍ନ ଅବୁ ଦିବ୍ୟ ରତ୍ନ ସ୍ୱାମୀ କୃତାତସ୍ମୀ ବରଂ ରଜା ଏତେ ବିରାଟ ବଡ଼ ରାଜ୍ୟ ଆମର ବର୍ତ୍ତମାନ ଭୁବନେଶ୍ୱରରେ ଯଦି ଆମର ଗୋଟିଏ ଜାଗା ହେଇଗଲେ ତା କୋଟି କୋଟି ଟଙ୍କା କମୁଛି ତେଣୁ ଏତେ ବିରାଟ ବଡ଼ ରାଜ୍ୟ ତାର ଦାମ କେତେ ହବ। କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର କ'ଣ ଭାବନା ହେଉଛି ସେ କହୁଛନ୍ତି ଯଦି ଆମକୁ କିଛି ସ୍ଥାନ ପ୍ରାପ୍ତ ହେବା ପାଇଁ ଆସିଥିଲି ସ୍ଥାନ ବିଳାସ ମୁଁ ତପସ୍ୟା କରିଥିଲି ଧ୍ରୁବମାନ ମାତ୍ର 6 ମାସ ତପସ୍ୟା କରି ଭଗବାନ ପ୍ରାପ୍ତ ହେଇଛି କିନ୍ତୁ ତ୍ୱାଂ ପ୍ରାପ୍ତ ଦେବ ମୁନୀନ୍ଦ୍ର ଭୂୟଂ ମୁଁ ଆପଣଙ୍କ ବର୍ତ୍ତମାନ ପ୍ରାପ୍ତ ହେଇଛି ଯେଉଁମାନଙ୍କୁ ଦେବତାମାନେ ମୁନିମାନେ ଏମାନଙ୍କୁ କେହି ପ୍ରାପ୍ତ ହେଇପାରନ୍ତି ନାହିଁ ବହୁତ କଷ୍ଟରେ ପ୍ରାପ୍ତ ହେଉଛି ଭଗବାନ ଏବଂ ବର୍ତ୍ତମାନ ମୋର ଅନୁଭବ ହେଉଛି ମାତ୍ର କେତେ କେତେ କାଚର ଅନ୍ୱେଷଣ ମୁଁ ଆସିଥିଲି କାଚନ ବିଚ୍ଛିନ୍ନ ଅତି ଦିବ୍ୟ ରତ୍ନ କିନ୍ତୁ ମୁଁ ଆପଣଙ୍କ ପାଇଲି ଦିବ୍ୟ ରତ୍ନ ପ୍ରାପ୍ତ କାଚ ତୁଳନାରେ ରତ୍ନ ଭଗବାନଙ୍କର ଯୋଉ ବର୍ତ୍ତମାନ ମର୍କଟ ମଣି ଭଗବାନଙ୍କ ରୂପ ରହିଛି କେତେ ଔଷଧ ସେ ମଣି ମାନେ କେତେ ତାର ଦାମ ରହିବ କିନ୍ତୁ କାଚର ମୂଲ୍ୟ କ'ଣ ରହିଛି କାଚର ମୂଲ୍ୟ କିଛି ଭଙ୍ଗା କାଚ ମାନେ ଖାଲି ଗୋଡ଼ରେ ବସିବା ସାର ତାର କିଛି ମୂଲ୍ୟ ନାହିଁ ଚମ୍ପୁ ପାଟି ସେଇଭଳିଆ ଚିନ୍ତା ଭାବୁଛନ୍ତି ଯେ ମୁଁ ଯୋଉ ଏତେ ବିରାଟ ବଡ଼ ରାଜ୍ୟ କାମନା କରିଥିଲି ସେଟା ବର୍ତ୍ତମାନ ମୁଁ ଭାବୁଛି ମାତ୍ର ମାନେ ଆପଣ ଯୋଉ ପାଖଙ୍କୁ ଯେଉଁମାନେ ପ୍ରାପ୍ତ ହେଲେ ସେମାନେ ଦିବ୍ୟ ରତ୍ନ ପ୍ରାପ୍ତ ହେଲେ ଆଉ ଏ କାଚର ମୂଲ୍ୟ କ'ଣ ରହିଛି ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ସ୍ୱାମୀ କୃତାର୍ଥସ୍ମୀ ବରଂ ମାତା ସେ କହୁଛନ୍ତି ମୁଁ ବର୍ତ୍ତମାନ କୃତାର୍ଥ ହେଇଯାଇଛି ମୋର ଆପଣ ସେ ଆବଶ୍ୟକତା ନାହିଁ ବରଂ ଭଗବାନ ହେଉଛନ୍ତି ପୂର୍ଣ୍ଣ ତେଣୁ ପୂର୍ଣ୍ଣ ପ୍ରାପ୍ତିରେ ଆଉ କୌଣସି ଅପୂର୍ଣ୍ଣତା ରହେ ନାହିଁ ତେଣୁ ଲକ୍ଷ୍ମୀଦେବୀ ବା ଯେଉଁ ଧନ ଯେଉଁମାନେ କାମନା କରିବେ ମଧ୍ୟ ସର୍ବ କାମ ଯଦି କିଛି କାମନା ଅଛି କିନ୍ତୁ ସେମାନେ ଯଦି ଭଗବାନଙ୍କ ଆରାଧନା କରିବେ ତଥାପି ସେମାନେ ତାଙ୍କର କାମନା ପୂର୍ଣ୍ଣ ହେବେ ତେଣୁ ସେଇ ଲକ୍ଷ୍ମୀଦେବୀ ଭଗବାନଙ୍କର ଅଧିଗତ ଶ୍ରୀ ତାଙ୍କର ଅଧୀନରେ ରହିଥିଲେ ସେ ସୁଧା ତାଙ୍କର କୌଣସି କାମ ନଥିଲା କିନ୍ତୁ ତାଙ୍କର ଯେତେବେଳେ ପତ୍ନୀ ପଠାଉଛନ୍ତି ଜଳଦସ୍ତରେ ପଠାଉଛନ୍ତି ତେଣୁ ସେ ଟିକେ ବୈଷ୍ଣବ କ'ଣ ଟିକେ ନେବେ ତାଙ୍କ ବନ୍ଧୁଙ୍କ ପାଇଁ ତେଣୁ ସିଏ ତାଙ୍କର ପତ୍ନୀ 3-4 ଘର ଭିକ୍ଷା କରି ଯେଉଁ ଶୁଷ୍କ ତୁଣ୍ଡ ତଣ୍ଡୁଳ କିଛି ପ୍ରାପ୍ତ ହେଲେ ସେଇଥିରେ ସେଇ କୁଦ ଭଜା ବି କାଟିକି ଦେଇଛନ୍ତି ଆପଣ ଗଲେ ଦ୍ୱାରଟା ଦେଖିବେ ବାଟରେ ଅଛି ଗୋଟେ ମନ୍ଦିର ଅଛି ଯେଉଁଠି ସୁଦାମ ମନ୍ଦିର ବୋଲି କୁହାଯାଉଛି ସେଠି ଆପଣ ଗଲେ ସେଠି ସେମାନେ ସବୁ ଦେବେ ସେଇ କୁଦ ଭଜା ସେଠି ଭଗବାନଙ୍କୁ ସେ କୁଦ ଭଜା ଭୋଗ ଲାଗେ ଯେହେତୁ ସୁନାମ ନେଇଥିଲେ କ୍ଷୁଦ ନେଇଥିଲେ ସେଥିପାଇଁ ସେଠି କ୍ଷୁଦ ବଜା ଦିଆଯାଏ ତ ତେଣୁ ସେଇ ବୁଦ୍ଧମାନେ ଯାଇଛନ୍ତି ଭଗବାନ ପାଖକୁ, କିନ୍ତୁ ଭଗବାନ ଯେତେବେଳେ ଯାଉଛନ୍ତି ସେ ଆଉ କୌଣସି ତାଙ୍କର କାମନା ରହୁନି। ଭଗବାନଙ୍କ ପାଖରେ ଯେତେ ଯାଉଛନ୍ତି ତାଙ୍କର ତ ନଥିଲା କାମନା, କିନ୍ତୁ ଯେହେତୁ ତାଙ୍କ ପତ୍ନୀ କହିଛନ୍ତି, କିନ୍ତୁ ତଥାପି ସେ ଭଗବାନ କିଛି କହିପାରୁନାହାନ୍ତି, ଭଗବାନ କିଛି ମାଗି ପାରୁନାହାନ୍ତି। ଭଗବାନଙ୍କୁ ଯଦି ଜଣେ ଯଦି ମାଗିବ କି ଧନ ମାଗିବ, ଆମ ପ୍ରଭୁପାଦଙ୍କର ଗୋଟେ ଉଦାହରଣ ଦିଅନ୍ତି ଯେ ଜଣେ ଲୋକ ଜଙ୍ଗଲରେ ସେ କିଛି କାଠ ଆଣିକି ଆସୁଥିଲା, କାଠ ମୁଣ୍ଡେଇକି ଆସୁଥିଲା, ତେଣୁ କିଛି ସମୟ ଆସିଲା ପରେ ବହୁତ ବୋଝ ହେଇଛି, ବହୁତ କଷ୍ଟ ଲାଗିଛି, ସେ ତଳେ ପକେଇ ଦେଇଛି, ତଳେ ପକେଇ ଦେଇଛି। କିନ୍ତୁ ସେହି ସମୟରେ ଭଗବାନ ଆସି ସେଠି ପହଞ୍ଚିଲେ, ଭଗବାନ ଆସି ପହଞ୍ଚିଲା ପରେ ଭଗବାନ ତାଙ୍କୁ କହୁଛନ୍ତି କ'ଣ ତମ ଦରକାର, ସେ କହୁଛନ୍ତି କ'ଣ ମୋତେ ଟିକେ ଏଇ କାଠ ବୋଝ ଯେଉଁ ଅଛି ଏଇଟା ଟିକେ ମୋ ମୁଣ୍ଡ କେତେ କାଠ, କିନ୍ତୁ ଭଗବାନ ଯଦି କହିଲା ଆମେ ଆମର କାଠ ବୋଝ ଟିକେ ଆମ ମୁଣ୍ଡ ଉପରେ ରଖ, ତାହେଲେ କ'ଣ ଭଗବାନ ଯାହା ଚାହିଁବେ ତାକୁ କ'ଣ କରିପାରିବେ, କିନ୍ତୁ ଆମେ ଟିକେ ନାଇଁ ଆମ ମୁଣ୍ଡ ଉପରେ ଟିକେ ବୋଝ ଦିଅ, କାଠ ବୋଝ ଦିଅନ୍ତୁ ଗାଁଧୀ ସେଭଳି ଭାବରେ ସୁଧାରିବାର କିଛି ଆବଶ୍ୟକତା ନାହିଁ, କିନ୍ତୁ ଯେହେତୁ ସେ ଭଗବାନଙ୍କୁ ଦର୍ଶନ କରିଛନ୍ତି ତେଣୁ ସେ ସବୁକିଛି ପ୍ରାର୍ଥନା ମନା କରାଯାଇଛି ଯେ ଦଶମ ସ୍କନ୍ଧରେ ମନା କରାଯାଇଛି ଯେ ଭଗବାନ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଆଉ କୌଣସି ଆବଶ୍ୟକତା ନଥାଏ। ଆମର ଅପୂର୍ବଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି କି ମାନେ ଭଗବତ ପ୍ରସନ୍ନ ଶ୍ରୀ ନିକେତନ ତଥାପି ନହିଁ ବାଞ୍ଚନ୍ତି କିଞ୍ଚ ଅପୂର୍ବ ବିଷୟରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ ବୟାଳିଶ ଅଣଚାଳିଶ ଅଧ୍ୟାୟ ଯେ ଯେଉଁମାନେ ଭଗବାନର ଭକ୍ତ ତାଙ୍କର କି ମଲବ୍ୟ ତାଙ୍କର କ'ଣ ପ୍ରାପ୍ତ ନହେବା କିଛି କ'ଣ ଅଛି, ଅଲଭ୍ୟ ଭକ୍ତି ବସ୍ତୁ କ'ଣ ଅଛି, କି ମଲବ୍ୟ କି ମଲବ୍ୟ ଭଗବତୀ ପ୍ରସନ୍ନ ଶ୍ରୀ ନିକେତନ ଯଦି ଭଗବାନ ଯିଏକି ଶ୍ରୀଙ୍କର ନିକେତନ ଯେମିତି ଶ୍ରୀ ବା ଲକ୍ଷ୍ମୀଦେବୀ ତାଙ୍କର ବକ୍ଷସ୍ଥଳେ ବାସ କରନ୍ତି, ଲକ୍ଷ୍ମୀଦେବୀ ତାଙ୍କର ବକ୍ଷସ୍ଥଳେ ବାସ କରନ୍ତି, ଭଗବତୀ ପ୍ରସନ୍ନ ଶ୍ରୀ ନିକେତନ କିନ୍ତୁ ତଥାପି ରାଜନ ନଈ ବାଞ୍ଚନ୍ତି କେମିତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି ବାଞ୍ଚନ୍ତି କିଛି ଆଶା କରନ୍ତି ନାହିଁ, କିଛି ବାଛା କରନ୍ତି ନାହିଁ, ନଈ ବାଞ୍ଚନ୍ତି। ତେଣୁ ସୁଧାମା ଯଦି କିଛି ଚାହିଁନଥିଲେ କିନ୍ତୁ ଭଗବାନ ତାଙ୍କୁ ବିଶାଳ ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି, ସୁଧାମା ପୁରୀ ନିର୍ମିତ ହେଇଯାଇଛି, ତେଣୁ ଆସି ସେ ଦେଖିଲା ବେଳକୁ ଦେଖିଲେ ତାଙ୍କର ଘର ଚିହ୍ନି କରୁନାହାନ୍ତି, ଚାରିଆଡ଼େ ସୁଦାମ ପୁରୀ ହେଇଯାଇଛି। ତେଣୁ ଭଗବାନଙ୍କର ଆମେ କେତେ ସମୟ କଥା କହିବା ଆଉ ଧରନ୍ତୁ ଏତେ ପ୍ରସାଦ ନାହିଁ ପ୍ରଭୁ ଆଧରଣ ସନ୍ନ୍ୟାସ କହିବେ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ଗୋଟେ ପ୍ରଶ୍ନ ପଚାରିଛନ୍ତି ଆମର ପରୀକ୍ଷିତ ମହାରାଜ। ଦଶମ ସ୍କନ୍ଧ ଅଠାଅଶୀ ପ୍ରଥମ ପ୍ରଶ୍ନଟି ହେଉଛି ଯେ ଭଗବାନ ସିଏ ଭଗବାନ ହେଉଛନ୍ତି କ'ଣ ଲକ୍ଷ୍ମୀପତି, ସବୁକିଛି ଭଗବାନ ହେଉଛନ୍ତି ଲକ୍ଷ୍ମୀପତି, ସିଏ ସବୁକିଛି ସେ ସବୁକିଛି ମାନେ, କିନ୍ତୁ ଯେଉଁମାନେ ଭଗବାନଙ୍କୁ ଆରାଧନା କରୁଛି କାହିଁକି ସେମାନେ ଦରିଦ୍ର, କିନ୍ତୁ ଶିବଜୀ ହେଉଛନ୍ତି କ'ଣ ନା ସିଏ ତାଙ୍କର ଘରଟି ମଧ୍ୟ ନାହିଁ, ସେ ଗଛ ମୂଳରେ ରହିକି ଆରାଧନା କରନ୍ତି ଭଗବାନ, କିନ୍ତୁ ଯେଉଁମାନେ ଶିବଙ୍କର ଆରାଧନା କରନ୍ତି ସେମାନେ ବହୁତ ବଡ଼ ଧନୀ ବ୍ୟକ୍ତି। ଏ ପ୍ରଶ୍ନ ପଚାରିଛନ୍ତି ଦଶମ ସ୍କନ୍ଧ ଅଭ୍ୟାସ ଦ୍ୱାରା ପ୍ରଥମ ଶ୍ଳୋକରେ ପଚାରିଛନ୍ତି ଯେ ଦେବାସୁର ମନୁଷ୍ୟେଷୁ ଯେ ଭଜନ୍ତି ଅସିବଂ ଶିବଂ ପ୍ରାୟ ଧନୀ ଭୋଜା ନହନ୍ତୁ ଲକ୍ଷ୍ମୀ ପତ୍ନୀ ଭଲ, କାହିଁକି ଯେଉଁମାନେ ଶିବଜୀଙ୍କର ଆରାଧନା କରନ୍ତି ଶିବଜୀ ବହୁତ ମାନେ ତାଙ୍କର କୌଣସି ପ୍ରାଚୁର୍ଯ୍ୟ ନାହିଁ ଐଶ୍ୱର୍ଯ୍ୟ କିଛି ନାହିଁ, ସେ ଏମିତିକି ନିଜର ଘର ଖଣ୍ଡେ ଏମିତି କରିନାହାନ୍ତି, ଗଛ ମୂଳରେ ବସିକିରି କୈଳାସ ପର୍ବତରେ ଗଛ ମୂଳରେ ବସିକି ସେ ଆରାଧନା କଲେ ଭଗବାନଙ୍କର, କିନ୍ତୁ ଯେଉଁମାନେ ଶିବଙ୍କର ଦେବ ଅସୁର ମନୁଷ୍ୟ ଏ ସବୁ ସୋସାଇଟି ବା ସମାଜରେ ଆମେ ଦେଖୁ ଯେଉଁମାନେ ଭଗବାନ ଶିବଜୀଙ୍କର ଆରାଧନା କରନ୍ତି ସେମାନେ ବହୁତ ଧନୀ ବ୍ୟକ୍ତି ହୁଅନ୍ତି, କିନ୍ତୁ ଯେଉଁମାନେ ନୂଆ ଲକ୍ଷ୍ମୀଙ୍କ ପତି ହରିନି ଯେଉଁମାନେ ଭଗବାନ ଯିଏକି ଲକ୍ଷ୍ମୀଙ୍କର ପତି ତାଙ୍କର ହରଣ କରନ୍ତି କାହିଁକି ସେମାନେ ଏତେ ଧନୀ ହେଇପାରନ୍ତି ନାହିଁ। ଏ ପ୍ରଶ୍ନଟି ପଚାର ସମସ୍ତ ସମସ୍ତଙ୍କ ଅଠା ସଂଖ୍ୟାରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି ଯେ କେମିତି ଶିବଜୀ ଭୃଗମୁନି ଯାଇଥିଲେ ପରୀକ୍ଷା କରିବା ପାଇଁ ପ୍ରକୃତରେ ଭଗବାନ କିଏ ଭଗବାନ ଯେଉଁ ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣ ସେ ପରୀକ୍ଷା କରିକିରି ଅନ୍ତିମରେ ସେ କହୁଛନ୍ତି ବିଷ୍ଣୁ ହେଉଛନ୍ତି ପ୍ରକୃତ ଭଗବାନ ସେ ବିଷୟରେ ଆମେ ଏତେ ବିସ୍ତାର ଆଲୋଚନା କରିବାନି କିନ୍ତୁ ଆମର କହିବା ଉଦ୍ଦେଶ୍ୟ ହେଉଛି ଯେ ଯେଉଁମାନେ ଲକ୍ଷ୍ମୀଙ୍କର ଭଗବାନଙ୍କର ଆରାଧନା କରନ୍ତି ତାଙ୍କ ପ୍ରକୃତରେ ସେମାନେ ଦରିଦ୍ର ନୁହଁ ସେମାନେ ସବୁକିଛି ତାଙ୍କର ଯାହା ଯାହା ଆବଶ୍ୟକତା ସେ ସବୁ ପ୍ରାପ୍ତ ହୁଅନ୍ତି ତେଣୁ ସେଇ ଲକ୍ଷ୍ମୀ ଦେବୀ ଭଗବାନ ପ୍ରାପ୍ତ ଭଗବାନ କୃଷ୍ଣଙ୍କୁ ସେ ପ୍ରାପ୍ତ ହେଇପାରୁନାହାନ୍ତି ସେ ହେଉଛନ୍ତି ନାରାୟଣଙ୍କର ନାରାୟଣଙ୍କର ସମୟ ସେ ରୁହନ୍ତି ନାରାୟଣ ଲକ୍ଷ୍ମୀ ନାରାୟଣ କିନ୍ତୁ ଭଗବାନ କୃଷ୍ଣ ପ୍ରାପ୍ତ ହେବା ପାଇଁ ସେ ବହୁ ବର୍ଷ ତପସ୍ୟା କରିଛନ୍ତି ଆପଣ ଯଦି ଯିବେ ବୃନ୍ଦାବନ ଦେଖିବେ ବିଲୋମରେ ଭଗବାନଙ୍କୁ ସେ ଆରାଧନା କରୁଛନ୍ତି ଲକ୍ଷ୍ମୀ ଦେବୀ ଏବଂ ବୃନ୍ଦାବନବାସୀ ଯେଉଁମାନେ ଆସନ୍ତି ଲକ୍ଷ୍ମୀ ଦେବଙ୍କୁ ଦର୍ଶନ କରିବା ପାଇଁ ସେମାନେ ଲକ୍ଷ୍ମୀ ଦେବଙ୍କୁ ତାକୁ କିଛି ପ୍ରାର୍ଥନା କରନ୍ତିନି ସେ ଭଗବାନ ପ୍ରାର୍ଥନା କରନ୍ତି ଯେ ଲକ୍ଷ୍ମୀ ଦେବଙ୍କୁ ଆପଣ ପ୍ରାପ୍ତ ହୁଅନ୍ତି ସେ ଲକ୍ଷ୍ମୀ ଦେବଙ୍କୁ ଏହି ଆଶୀର୍ବାଦ ପ୍ରଦାନ କରନ୍ତି ବୃନ୍ଦାବନବାସୀ ବିଲୋମରେ ଲକ୍ଷ୍ମୀ ଦେବଙ୍କର ମନ୍ଦିର ଅଛି ତେଣୁ ଲକ୍ଷ୍ମୀ ଦେବୀ ମଧ୍ୟ ଭଗବାନଙ୍କର କଥା ପାଇଁ ସେ ବିଲୋମରେ ତପସ୍ୟା କରୁଛନ୍ତି ଆମର ଦଶମସ୍କନ୍ଧ ଚଉଦ ଅଧ୍ୟାୟରେ ଯେଉଁ କାଳିଆ ପତ୍ନୀମାନେ କାଳିଆ ନାଗଙ୍କ ପତ୍ନୀମାନେ ଯେ ଭଗବାନଙ୍କ ଆରାଧନା କରିଛନ୍ତି ସେତେବେଳେ ଏହି ଶ୍ଳୋକ କହୁଛନ୍ତି ମହାବସ୍ୟ ମହାଦେବ ବିଦ୍ମୟେ ତବାଙ୍କି ଦେବ ସାଧୁ କାଳ ଯତ୍ପାଶ ଲରଣା ଚରତଭ ବିହାର କାମନା ସୂଚୀରେ ମୁଖିତ କଥା କାଳିଆ ପତ୍ନୀଙ୍କର କାଳିଆ ନାଗ ପତ୍ନୀମାନେ ଭଗବାନଙ୍କୁ ଆରାଧନା କରି କହୁଛନ୍ତି ଯେ ଆପଣଙ୍କର ଯେଉଁ ପାଦପଦ୍ମ ରେଣୁ ପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀ ଦେବୀ ବହୁତ ସୂଚନା ଦୃଢ଼ତା ବହୁତ ବର୍ଷ ଧରି ତପସ୍ୟା କରୁଛନ୍ତି ଆପଣଙ୍କ ପାଦପଦ୍ମର ରେଣୁ ପ୍ରାପ୍ତ ହେଇପାରୁନାହାନ୍ତି କିନ୍ତୁ ଆମର ସ୍ୱାମୀ ଯେ କାଳିଆ ନାଗ ଇଏ କ'ଣ ତପସ୍ୟା କରିଥିଲା ଇଏ କ'ଣ ଆପଣ କିଭଳି କୃପା ପ୍ରାପ୍ତ ହେଲା ଆପଣଙ୍କ ପାଦପଦ୍ମର ରେଣୁ କେମିତି ପ୍ରାପ୍ତ ହେଲା ଆମେ ଆଶ୍ଚର୍ଯ୍ୟ କଶ୍ୟାମ ଭାବ ସୁନ୍ଦେବ ଲିପ୍ମାହି ଆମେ ଏଇଟା ଜାଣିପାରୁ ତେଣୁ ଯେଉଁମାନେ ଭଗବାନଙ୍କର ଆରାଧନା କଲେ ଏଇ ଲକ୍ଷ୍ମୀ ମଧ୍ୟ କୃଷ୍ଣଙ୍କର ବହୁତ ବର୍ଷ ତପସ୍ୟା କଲା ପରେ ସେ ଯେଉଁ ଭଗବାନଙ୍କର ଯେଉଁ ହ୍ରାସ ସ୍ଥଳୀ ଅଛି ସେଠି ସେ ପ୍ରବେଶ କରିପାରୁନାହାନ୍ତି ତେଣୁ ସେ ଭଗବାନଙ୍କର ଛାତିରେ ଗୋଟେ ସୁବର୍ଣ୍ଣ ରେଖା ଭଳି ପ୍ରଭାବ ପଡ଼ିଛି ଲକ୍ଷ୍ମୀ ପଡ଼ିଛି ତେଣୁ ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ଯେଉଁମାନେ ଭଗବାନଙ୍କର ପ୍ରଣାମ କରିବେ ଭଗବାନଙ୍କୁ ପୂଜା କରିବେ ଭଗବାନଙ୍କର ଆବାହନ କରିବେ ଲକ୍ଷ୍ମୀ ଦେବୀ ମଧ୍ୟ ତାଙ୍କୁ କୃପା କରିବେ ଆମର ସମୁଦ୍ର ମଧ୍ୟ ମିଳିଲା ସେ ସବୁ ବର୍ଣ୍ଣନା କରାଯାଇଛି ଲକ୍ଷ୍ମୀ ଦେବୀ ଯେମିତି ଭଗବାନ ଅଜିତ ତାଙ୍କୁ ବିବାହ କରିଛନ୍ତି ଏବଂ ଅନ୍ତିମରେ ଲକ୍ଷ୍ମୀ ଦେବୀ ତାଙ୍କର ବର୍ଷ ଦେଶରେ ରହିଛନ୍ତି ସବୁ ସମୁଦ୍ର ମଧ୍ୟ ମିଳିଲା ବର୍ଣ୍ଣନା କରାଯାଇଛି ଏବଂ ଲକ୍ଷ୍ମୀ ଦେବୀ ମଧ୍ୟ କହିବେ ଦଶମ ସ୍କନ୍ଧ ଏ ଅଷ୍ଟମ ସ୍କନ୍ଧ ପୂର୍ବରୁ ଅଷ୍ଟମ ଅଧ୍ୟାୟରେ ଲକ୍ଷ୍ମୀ ଦେବୀ ଭଗବାନଙ୍କ ବର୍ଣ୍ଣନା କରିଛନ୍ତି ନୂନ ତପୋଜସ୍ୟ ଏସବୁ ବିଭିନ୍ନ ତିନୋଟି ଶ୍ଳୋକରେ ଭଗବାନଙ୍କର ବର୍ଣ୍ଣନା ସେ କରିଛନ୍ତି ପ୍ରକୃତରେ ଭଗବାନ କିଏ ତେଣୁ ସେଇ ଭଗବାନ ଯିଏକି ତାଙ୍କର ବହୁ ସେ ଅଧିଗତ ସ୍ତ୍ରୀ ଏଇ ଲକ୍ଷ୍ମୀ ଦେବୀ ତାଙ୍କର ଅଧୀନରେ ରହିକିରି ତାଙ୍କର ସେବା କରୁଛନ୍ତି ଲକ୍ଷ୍ମୀ ଦେବୀ ଏବଂ କେଶବ ନମସ୍ତୁଭ୍ୟମ କେଶବ ଭଗବାନଙ୍କ ଗୋଟେ ନାମ ହେଉଛି କେଶବ କେଶବର ଅନେକ ପ୍ରକାର ଅର୍ଥ ହୋଇଛି କହିଛନ୍ତି କେଶବର ଅର୍ଥ ହେଉଛି କେଶୀ ନାମକ ଦୈତ୍ୟକୁ ଯେ ବସ କରିଥିଲେ ସେ ହେଉଛନ୍ତି କେଶବ କିନ୍ତୁ କେଶବର ଆଉ ଗୋଟେ ଅର୍ଥ ରହିଛି ଅନେକ ଅର୍ଥ ରହିଛି କେଶବର ଆଉ ଗୋଟେ ଅର୍ଥ ଆମେ କହିବା କ ଅର୍ଥ ହେଉଛି ବ୍ରହ୍ମା ଈଶ୍ୱର ଈଶ୍ୱର ଅର୍ଥ ହେଉଛି ଶିବଜୀ ଯେ ବ୍ରହ୍ମା ଶିବଜୀଙ୍କର ଈଶ୍ୱର ସେ ଭଗବାନ ତାଙ୍କ ନାମ ହେଉଛି କେଶବ ତେଣୁ କେଶବ ନମସ୍ତୁଭ୍ୟମ୍ ନମସ୍ତେ ପିତ ବାସ ସେ ଭଗବାନଙ୍କର ଯେଉଁ ବସନ ରହିଛି ଭଗବାନ ବସନ ପିତ ବସ୍ତ ଆପଣ ଦେଖିବେ କୃଷ୍ଣଙ୍କର ବା ଜଗନ୍ନାଥଙ୍କର ବା ଏପଟେ ଆମର ଦେଖିବା ଗୌରାଙ୍ଗ ମହାପ୍ରଭୁର ତାଙ୍କର ଯେଉଁ ବସନ ତାଙ୍କର ଯେଉଁ ବସ୍ତ୍ର ସେ ପିତ ବସ ପିତ ବସନ କହିଲେ ପିତ ବା କଲ୍ୟାଣ ରଙ୍ଗ ଆମର ତିନୋଟି ଯେଉଁ ସାତ ପ୍ରକାର ରଙ୍ଗ ରହିଛି ତାର ମୂଳ ରଙ୍ଗ ହେଉଛି ତିନୋଟି କାରଣ ସବୁ ଜିନିଷ ତିନିରୁ ଆସିଛି କାରଣ ଏଇ ଭୌତିକ ଜଗତ କହିଲେ ତିନୋଟି ଗୁଣରେ ତିଆରି ସତ୍ୱ ରଜ ଏବଂ ତିନୋଟି ଗୁଣରେ ତିଆରି ଭଗବାନ ଏ ତ୍ରିଗୁଣ ମଧ୍ୟ ତ୍ରିଗୁଣ ଉର୍ଦ୍ଧ୍ୱରେ କିନ୍ତୁ ସେ ଯେତେବେଳେ ଆସୁଛନ୍ତି ସେ ସେଇ ତ୍ରିଭୁବନକୁ ସ୍ୱୀକାର କରିକି ଆସୁଛନ୍ତି ଭଗବାନ ବିଷ୍ଣୁ ଆସୁଛନ୍ତି ସେ ସତ୍ୟଗୁଣର ସତ୍ୟଗୁଣ ନିୟନ୍ତ୍ରଣକୁ ଆସୁଛନ୍ତି ଭଗବାନ ବିଷ୍ଣୁ ସତ୍ୟଗୁଣ ଦ୍ୱାରା ସେ ନିୟନ୍ତ୍ରିତ ହୁଅନ୍ତି କିନ୍ତୁ ସତ୍ୟଗୁଣ ଆସିବା ପାଇଁ ସେ ଆସୁଛନ୍ତି ତେଣୁ ସତ୍ୟଗୁଣ ରଙ୍ଗ ହେଉଛି ପିତରଙ୍ଗ ବା ହଳଦିଆ ରଙ୍ଗ ରଜଗୁଣ ରଙ୍ଗ ହେଉଛି ଲାଲ ଏବଂ ତମଗୁଣ ରଙ୍ଗ ହେଉଛି ନୀଳ ଏ ବୌଦ୍ଧ ଜାଗାର ତିନୋଟି ଗୁଣ ରହିଛି ସତ୍ୟ ରଜତମ ତିନି ଗୁଣର ରଙ୍ଗ ମଧ୍ୟ ତିନିଟି ରହିଛି ସତ୍ୟଗୁଣ ରଙ୍ଗ ହେଉଛି ହଳଦିଆ ପିତ ବସ୍ତ୍ର ଯେଉଁ ହେଉଛି ଏ ସତ୍ୟଗୁଣ ଏବଂ ରଜଗୁଣ ରଙ୍ଗ ହେଉଛି ଲାଲ ତମଗୁଣ ରଙ୍ଗ ହେଉଛି ନୀଳ ଏଇ ତିନୋଟି ରଙ୍ଗକୁ ଯଦି ଆମେ ମିଶେଇବା ତାହେଲେ ବିଭିନ୍ନ ପ୍ରକାର ରଙ୍ଗ ସୃଷ୍ଟି ହେଉଛି ସାତଟି ଯେଉଁ ରଙ୍ଗ ରହିଛି ସେ ସାତଟି ରଙ୍ଗ ଏଇ ତିନୋଟି ରଙ୍ଗରୁ ଆସୁଛି ମୂଳ ରଙ୍ଗ ହେଉଛି ତିନୋଟି ଏବଂ ପୁଣି ଆହୁରି ଯେତେବେଳେ ତାକୁ ମିଶ୍ରଣ କରିବା ଅନେକ ପ୍ରକାର ରଙ୍ଗ ଆସୁ ସେଥିରେ ତେଣୁ ଭଗବାନଙ୍କର ପିତ ଭଗବାନଙ୍କ ବସ୍ତ୍ର ହେଉଛି ପିତ ଅନେକ ପ୍ରାର୍ଥନା କରିସାରିକି ଆମର ତାପରେ ପର୍ବତ ପାଳନ କେମିତି କରାଯିବ ସେ ବିଷୟରେ ଏଇ ଏଠାରେ ବର୍ଣ୍ଣନା କରାଯାଇଛି ତେଣୁ ଆମର କିଛି ଭଗବାନ ବଳଦେବଙ୍କର ଆଜି ହେଉଛି ଆବିର୍ଭାବ ତିଥି ତେଣୁ ଭଗବାନ ବଳଦେବଙ୍କ ବିଷୟରେ ଆମେ କିଛି କହିବା ଯଦିଓ ଉପରବେଳା ଭଗବାନ ବଳଦେବ ବିଷୟରେ ବିସ୍ତାର ବର୍ଣ୍ଣନା କରାଯିବ ଆମେ 10-15 ମିନିଟ୍ ଭଗବାନ ବଳଦେବ ବିଷୟରେ କିଛି ବର୍ଣ୍ଣନା କରିବା ଯେ ଆମେ କହିଲେ ପ୍ରଥମେ ଯେଉଁ ସଙ୍ଗୀତ ପାଠ କଲେ ଯେ ଭଗବାନ ବଳଦେବ ଯିଏ ସିଏ ହେଉଛନ୍ତି ବଳରାମ ସିଏ ହେଉଛନ୍ତି ବଳରାମ ଏବଂ ଏପଟେ ଯିଏ ବସିଛନ୍ତି ନିତ୍ୟାନନ୍ଦ ପ୍ରଭୁ ସିଏ ହେଉଛନ୍ତି ଗୋଟିଏ ଜଣ ଜୟ କୃଷ୍ଣ ଜୟ ଗୌରା ସେଇ କୃଷ୍ଣ ସେଇ ଜଗନ୍ନାଥ ଜୟ ନିତ୍ୟାନନ୍ଦ ସେଇ ବଳରାମ ସେଇ ବଳଦେବ ଏ ତିନି ଭିତରେ ତଫାତ୍ କିଛି ବିଭିନ୍ନ ସମୟରେ ବିଭିନ୍ନ ଯୁଗରେ ଭଗବାନ ଏଇଭଳି ଭାବରେ ଅବତାର ମାନଙ୍କରେ ଆସେ ତେଣୁ ବଳରାମ ବିଷୟରେ ଯେଉଁ ବର୍ଣ୍ଣନା କରାଯାଇଛି ଆମର ବିଭିନ୍ନ ସ୍ଥାନରେ ସବୁ ରହିଛି ଆମେ ଦେଖିବା ଚତୁର୍ଚର୍ଚ୍ଚାମଧ୍ୟ ମଧ୍ୟ ବର୍ଣ୍ଣନା କରାଯାଇଛି ବିଶେଷ ଭାବରେ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଶ୍ରୀ ବଳରାମ ଗୋସାଇ ବଳଦେବ ତତ୍ତ୍ୱ ବିସ୍ତାର ଭାବରେ ବର୍ଣ୍ଣନା କରିଛି ଉପକୂଳ କିନ୍ତୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ଯେହେତୁ ଆଜି ବଳଦେବଙ୍କର ଆବିର୍ଭାବ ତିଥି ଏବଂ ଆମକୁ ଏହି ସୁଯୋଗ ମିଳିଛି ଆମେ କିଛି ସମୟ ଭଗବାନ ବଳଦେବଙ୍କ ବିଷୟରେ ବର୍ଣ୍ଣନା କରିବା ଯେ ଏଇ ଯେଉଁ ଭଗବାନ କୃଷ୍ଣ ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି ସେ ତାଙ୍କର ବଡ଼ ଭାଇ ହିସାବରେ ବଳରାମ ଆସିଥିଲେ ବଳଦେବ ଆସିଥିଲେ ଜଗନ୍ନାଥ ବଳଦେବ ବଳଦେବ ହେଉଛନ୍ତି ଭଗବାନ କୃଷ୍ଣଙ୍କର ବଡ଼ ଭାଇ ତେଣୁ କେଉଁ ଯୁଗରେ ସେ ବଡ଼ ଭାଇ ଉପରେ ଉପରେ ଆସନ୍ତି କେଉଁ ଯୁଗରେ ସେ ସାନ ଭାଇ ଉପରେ ମଧ୍ୟ ଆସନ୍ତି ତେତା ଭିତରେ ଭଗବାନ ଆସିଥିଲେ ଭଗବାନ ରାମଚନ୍ଦ୍ର ବଳରାମ ବଳଦେବ ସେତେବେଳେ ସମୟରେ ସାନ ଭାଇ ଲକ୍ଷ୍ମଣ ଉପରେ ଆସିଥିଲେ କିନ୍ତୁ ତେତା ଯୁଗରେ ଯେତେବେଳେ ସେ ଆସିଲେ ଲକ୍ଷ୍ମଣର ବହୁତ ମନ ଦୁଃଖ ହେଲା କାହିଁକି ନା ସେ ବଡ଼ ଭାଇ ଭଗବାନ ରାମଚନ୍ଦ୍ର ଭଗବାନ ସେ ସବୁବେଳେ ବଡ଼ କିନ୍ତୁ ସିଏ ବର୍ତ୍ତମାନ ସାନ ଭାଇ ହିସାବରେ ଗୌର କରୁଛନ୍ତି ସାନ ଭାଇର ଲୀଳା କରୁଛନ୍ତି ତେଣୁ ବଡ଼ ଭାଇଙ୍କୁ ସେ କିଛି କରିପାରିବନି ତେଣୁ ଭଗବାନଙ୍କର କହିଲେ ତମେ ସୀତାଙ୍କୁ ବନବାସ ଦେଇଦିଅ ତେଣୁ ସେ ତାଙ୍କର ବହୁତ ଦୁଃଖ ହୋଇଥିଲା ସେ ତାଙ୍କର ମାନେ ସୀତା ମାତାଙ୍କୁ ଯେତେବେଳେ ବନବାସ ଦେଇଛନ୍ତି ସେ ସମୟରେ ସେ ଗର୍ଭବତୀ ତାଙ୍କର ପୁତ୍ର ସନ୍ତାନ ଅଛନ୍ତି ତାଙ୍କ ଗର୍ଭ ରହିଛନ୍ତି ସେ ସମୟରେ କେମିତି ଜଣେ ନେଇକି ବନରେ ଛାଡ଼ିଦେବ ସ୍ତ୍ରୀ ଲୋକ କିନ୍ତୁ ଭଗବାନ ରାମଚନ୍ଦ୍ର ଆଦେଶ ଦେଇଛନ୍ତି ସେ ସମୟରେ ଲକ୍ଷ୍ମଣ ଚିନ୍ତା କରୁଛନ୍ତି ଯେ ଗୁରୁଦେବଙ୍କର ଯେଉଁ ଆଜ୍ଞା ଅଛି ସେ ଅବିଚାରରେ ଗ୍ରହଣ ସେଥିରେ ବିଚାର କରାଯିବନି ଏଇଟା ପ୍ରକୃତ କରିବା କଥା କି ନ କରିବା କଥା ସେ ସବୁ ଚିନ୍ତା କରୁଛନ୍ତି ତାଙ୍କର ପୂର୍ବ ଯେଉଁ ରହିଛି ଅନ୍ୟମାନେ ସବୁ କିଭଳି ଭାବରେ ତାଙ୍କର ଗୁରୁଦେବଙ୍କର ଆଦେଶ ମାନେ ଅବିଚାରଣ ଭାବରେ ଗ୍ରହଣ କରିଛନ୍ତି ଏ କଥା ଚିନ୍ତା କରି ଲକ୍ଷ୍ମଣଦେବ ଭଗବାନ ସେ ଭଗବାନ ରାମଚନ୍ଦ୍ରଙ୍କର ଆଜ୍ଞାକୁ ଶ୍ରଦ୍ଧାର୍ଯ୍ୟ କରିଛନ୍ତି କିନ୍ତୁ ତାଙ୍କ ମନରେ ବହୁତ କଷ୍ଟ ହେଇଛି ଶ୍ରୀକୃଷ୍ଣ ଠିକ ଅଛି, ଏ ଜନ୍ମରେ ସିନା ମୁଁ ସାନ ଭାଇ ଏକ୍ଚୁଆଲି ସେ ଯାହା କହିଲେ ତାହା ମୁଁ କରିଦେଲି, କିନ୍ତୁ ପର ଯୁଗରେ ଯେତେବେଳେ ମୁଁ ଆସିବି ସେତେବେଳେ ଭଗବାନଙ୍କ ବଡ଼ ଭାଇ ଉପରେ ଆସେ, ତେଣୁ ଭଗବାନ ବଳଦେବ ଉପରେ ଆସେ। ତେଣୁ ଆଜି ହଉଛି ଏଇ ବଳଦେବଙ୍କର ଆଗମନ। ଭଗବାନ ଯେତେବେଳେ ଆସନ୍ତି ସେ ଯେତେବେଳେ ଆମେ ଦେଖିବା ଏଇ ଦ୍ୱାପର ଯୁଗରେ ଭଗବାନ ଆସିଲେ, ସେ ସମୟରେ ପ୍ରଥମେ ସେ ବଳରାମଙ୍କୁ ପଠେଇଥିଲେ, ବଳଦେବଙ୍କୁ ପଠେଇଥିଲେ। ବଳରାମ ପ୍ରଥମେ ଆସିକିରି ମାତା ଦେବଙ୍କ ଗର୍ଭରେ ସେ ସ୍ଥାନ ନେଇଛନ୍ତି। ତେଣୁ ଏଇ ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମା ପଚାରି ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ ଯେ ବଳରାମ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ନିତ୍ୟ ପୁତ୍ର, ସେ ରୋହିଣୀଙ୍କର ନିତ୍ୟ ପୁତ୍ର, ସେ ପୁଣି କାହିଁକି ଦେବଙ୍କ ଗର୍ଭରେ ଆଶ୍ରୟ ନେଲେ? ସେ ତ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ସେ ରୋହିଣୀଙ୍କର ଗର୍ଭରେ ଆଶ୍ରୟ ନେବା, ସେ କାହିଁକି ଦେବଙ୍କ ଗର୍ଭରେ ଆଶ୍ରୟ ନେଲେ? ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମା ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏସବୁ ସେ ବର୍ଣ୍ଣନା କରାଯାଇଛି। ତେଣୁ ଆଉ କାମ ହେଉଛି କ'ଣ ନା, ଭଗବାନ ଯେତେବେଳେ ଆସିବେ ବଳଦେବ ବା ବଳରାମ, ଭଗବାନଙ୍କର ସବୁବେଳେ ଦଶ ପ୍ରକାର ସେବା କରନ୍ତି, ଭଗବାନଙ୍କର ସବୁବେଳେ ସେ ସେବା କରନ୍ତି। ଆମର ତା କଥା ସ୍ୱୟଂ ବଳଦେବ ମହାସ ଦଶ ରୂପ ଧରି କୃଷ୍ଣଙ୍କର ସେବା କରନ୍ତି, ମାନେ ସମସ୍ତେ ଭଗବାନଙ୍କର ଅଂଶ, ସମସ୍ତେ ଭଗବାନଙ୍କ ସେବକ। ଏମିତିକି ବଳରାମ ପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ଅଂଶ ସମସ୍ତେ, ଭଗବାନ କୃଷ୍ଣଙ୍କଠାରୁ ଉର୍ଦ୍ଧ୍ୱ ଆଉ କେହି ନାହାନ୍ତି। ମତ ପରତର ନାନ୍ୟ କିଞ୍ଚି ଜାସ୍ତି ଧନ ଜନ, ଭଗବାନ କୃଷ୍ଣଙ୍କର ଆଉ କେହି ଅଧିକ ନାହାନ୍ତି ବା ଉର୍ଦ୍ଧ୍ୱରେ କେହି ନାହାନ୍ତି, କିନ୍ତୁ ଭଗବାନ ତାଙ୍କ ଭକ୍ତଙ୍କର ଅଧୀନ ହେବା ପାଇଁ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବତ ନବମଧ୍ୟ ଭାଗବତ ନବମଧ୍ୟରେ ନମସ୍କନ୍ଦରେ ଭଗବାନ କହୁଛନ୍ତି ଦୁର୍ବାସନ ଯେ ଅହଂ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ ରହୁଛି, କିନ୍ତୁ ଭଗବାନଙ୍କ ପ୍ରତି କାହାର ଅଧୀନ ନୁହଁ। ତେଣୁ ବଳଦେବ ମହାସ ବଳଦେବ ଭଗବାନ ବଳଦେବ ଯେ କି ଭଗବାନଙ୍କର ମୂଳ ଏକ୍ସପାନ୍ସନ, ଭଗବାନ ଯେତେବେଳେ ଏ ବହୁତ ପ୍ରଥମେ ପ୍ରଥମ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, କିନ୍ତୁ ସେ ଯେତେବେଳେ ବିଭିନ୍ନ ଲୀଳା ବିଭିନ୍ନ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ସେତେବେଳେ ସେ ନିଜକୁ ବିସ୍ତାର କରୁଛନ୍ତି। ତେଣୁ ପ୍ରଥମ ବିସ୍ତାର ହେଉଛନ୍ତି ଭଗବାନଙ୍କର, ସେ ହେଉଛନ୍ତି ସଂକର୍ଷ। ଭଗବାନ ବଳଦେବ ହେଉଛନ୍ତି ଭଗବାନ ପ୍ରଥମ ବିସ୍ତାର, ବଳଦେବ ଅଛନ୍ତି ଭଗବାନ କୃଷ୍ଣଙ୍କ ଠାରୁ ବିସ୍ତାର ହେଉଛନ୍ତି ବଳଦେବ ବା ବଳରାମ, ତେଣୁ ତାଙ୍କ ଠାରୁ ସବୁ ବିସ୍ତାର ଆସୁଛନ୍ତି। ଚାରି ଚତୁର୍ଭୁବ ଆସନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏଇ ଚାରି ଚତୁର୍ଭୁବ ତାଙ୍କୁ କରେ। ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଭଗବାନ ରାମଚନ୍ଦ୍ର ଆସିଥିଲେ ସେତେବେଳେ ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏଇ ଚାରି ଜଣ ଆସିଥିଲେ, ସେମାନେ ଅଛନ୍ତି ଏଇ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏ ଚାରି ଜଣ ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହିସାବରେ ଆସିଥିଲେ। କିନ୍ତୁ ଲକ୍ଷ୍ମଣ ଯେତେବେଳେ ଦେଖିଲେ ଭଗବାନଙ୍କର କୌଣସି ତାଙ୍କୁ ରାମଚନ୍ଦ୍ର ସେ କିଛି ଉତ୍ତର ଦେଇପାରୁନାହାନ୍ତି ଏବଂ ତାଙ୍କର ମନଟା ବହୁତ ଦୁଃଖ ହେଇଥିଲା, ସେଥିପାଇଁ ସେ କହିଲେ ତା ପର ଯୁଗରେ ଯେତେବେଳେ ଆସିବା ସେତେବେଳେ ମୁଁ ଭଗବାନ ବଡ଼ ଭାଇ ଉପରେ ଆସିବି, ସେ କାମନା କରିଛନ୍ତି। ତେଣୁ ଭଗବାନ ମଧ୍ୟ ସେଟା ସାଙ୍କ୍ସନ୍ କରିଦେଇଛନ୍ତି। ତେଣୁ ଭଗବାନ ଆସିବା ପୂର୍ବରୁ ବଳଦେବ ପଠାଉଛନ୍ତି ତାଙ୍କର ମାତାଙ୍କ ଗର୍ଭରେ ଆସିବା, ଭଗବାନ ଆସିଲେ କେଉଁ ଗର୍ଭରେ ଅଷ୍ଟମ ଗର୍ଭରେ ଆସିଛନ୍ତି, ତେଣୁ ବଳଦେବ ଆସନ୍ତି ସପ୍ତମ ଗର୍ଭରେ ଆସିଛନ୍ତି ବଳରାମ, ସପ୍ତମ ଗର୍ଭରେ ଆସିଛନ୍ତି ଯେତେବେଳେ ସେତେବେଳେ ଦେବଙ୍କ ଦେଶରେ ମନା କରାଯାଉଛି, ଦେବକୀ ବହୁତ ଉଜ୍ଜଳ ଦିଶୁଛନ୍ତି, ବହୁତ ଆନନ୍ଦ ଅନୁଭବ କରୁଛନ୍ତି। ଦେବକୀ ପ୍ରତିବର୍ଷ ତାଙ୍କର ଗୋଟେ ଗୋଟେ ସନ୍ତାନ ହେଉଛି, ପ୍ରଭୁ ମହାରାଜ ତାଙ୍କର ଭାଷାରେ କହିଛନ୍ତି କାହିଁକି ପ୍ରତିବର୍ଷ ଗୋଟେ ଗୋଟେ ସନ୍ତାନ ନା, ବସୁଦେବ ଚାହୁଁଥିଲେ ଶୀଘ୍ର କେମିତି ଭଗବାନ କୃଷ୍ଣ ଆସିବେ, ଯେତେବେଳେ ଦେବକୀ ଏବଂ ବସୁଦେବ ଯେତେବେଳେ ବିବାହ କରି ଆସୁଛନ୍ତି ସେତେବେଳେ ଆକାଶବାଣୀ ହେଇଛି ନା, ଏଇ ଦେବକୀଙ୍କର ଅଷ୍ଟମ ଗର୍ଭରେ ଯିଏ ଆସିବେ ସେ ତୁମକୁ ହତ୍ୟା କରିବେ, ବଂଶକୁ ସେ ଆକାଶବାଣୀ ଶୁଣିଛି, ଆକାଶବାଣୀ ସେ ବଂଶ ଦେବକୀ ବସୁଦେବ ବିବାହ ହେଇକିରି ତାଙ୍କୁ ସେ ନିଜେ ରଥରେ ନେଇକି ଯାଉଥିଲେ, ତେଣୁ ସେ ଯେତେବେଳେ ଆକାଶବାଣୀ ଶୁଣିଛନ୍ତି ସେତେବେଳେ ସେ ତାଙ୍କୁ ବନ୍ଦୀ କରି ରଖିଛନ୍ତି, ତେଣୁ ସେହି ସମୟରେ ବସୁଦେବ ପ୍ରତିବର୍ଷ ଗୋଟିଏ ଗୋଟିଏ ସନ୍ତାନ ଦାବ କରୁଛି। ତେଣୁ ବଳଦେବ ଆସୁଛନ୍ତି ସପ୍ତମ ଗର୍ଭରେ ଆସୁଛନ୍ତି, ସପ୍ତମ ବର୍ଷରେ ଆସୁଛନ୍ତି, ତେଣୁ ଭଗବାନ ବଳଦେବ ପଠେଇଛନ୍ତି ତାଙ୍କର ବଳଦେବ, ଭଗବାନ ଆସିଲେ ସେ ତାଙ୍କର ଶଯ୍ୟା ହିସାବରେ ରହିବେ, ଭଗବାନ ଯେଉଁ ଶଯ୍ୟା ସେ ହେଉଛି ବଳଦେବଙ୍କ ବିସ୍ତାର, ବଳରାମଙ୍କ ବିସ୍ତାର, ଯେଉଁ ଆମର ରଥରେ ଦୌଡ଼ କିଣା ହେଉଛି ସେ ହେଉଛି ବଳରାମଙ୍କ ସବୁ ବିସ୍ତାର, ବଳରାମ ବିଭିନ୍ନ ଭାବରେ ଭଗବାନଙ୍କ ସେବା କରିଛନ୍ତି। ତେଣୁ ପ୍ରଥମେ ବଳଦେବଙ୍କୁ ଭଗବାନ ପଠେଇଛନ୍ତି, କୃଷ୍ଣ ପଠେଇଛନ୍ତି। ବଳଦେବ ଆସିଛନ୍ତି, ବଳଦେବ ଆସିକରି ତାଙ୍କର ଦେବକୀଙ୍କ ଗର୍ଭରେ ଆଶ୍ରୟ ନେଇଛନ୍ତି। କିନ୍ତୁ ପ୍ରକୃତରେ ତାଙ୍କର ମାତା ହେଉଛନ୍ତି ରୋହିଣୀ ମାତା। ତେଣୁ ଭଗବାନ କୃଷ୍ଣ ଯୋଗମାୟାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ତମେ ଯାଇକିରି ବଳରାମ ବଳଦେବଙ୍କର ଯେ ଅଂଶ ତାଙ୍କୁ ନେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବ, ତାଙ୍କୁ ସଂକର୍ଷଣ। ସେଥିପାଇଁ ତାଙ୍କ ନାମ ହେଉଛି ଗୋଟେ ସଂକର୍ଷଣ। ସଂକର୍ଷଣ ମାନେ ସେ ମାତା ଦେବୀଙ୍କ ଗର୍ଭରେ ଅଛନ୍ତି, ତେଣୁ ତାଙ୍କୁ ଆଣିକି ତମେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବ। ତେଣୁ ଆମର ଆଜିକାଲି ଯେଉଁ ଇଏ ହେଉଛି କ'ଣ ଟେଷ୍ଟିଂ ବିଷୟରେ କୁହାଯାଉଛି, ବୈଜ୍ଞାନିକମାନେ ବହୁତ ଉନ୍ନତି କରିଛନ୍ତି ବୋଲି କୁହାଯାଉଛି, ଟେଷ୍ଟିଂ ବେବି କରିପାରୁଛନ୍ତି। କିନ୍ତୁ ହଜାର ହଜାର ବର୍ଷ ତଳେ ଭଗବାନ ସେ ଲୀଳାଟି ଦେଖି ପ୍ରଦାନ କରିକି ଯାଇଛି, ଲୀଳାଟି ଦେଖିକି ଯାଇଛି। ତେଣୁ ସେ କହିଲେ ଯେ କି ଦେବଙ୍କ ଗର୍ଭରେ ଥିଲେ ସେ ଆସିକିରି ରୋହିଣୀଙ୍କ ଗର୍ଭରେ ସ୍ଥାପିତ ଯୋଗମାନେ ସେଟା କରିଛନ୍ତି, ତେଣୁ ତାଙ୍କ ନାମ ହେଉଛି ଗୋଟେ ନାମ ହେଉଛି ସଂକର୍ଷଣ। ତେଣୁ ବଳଦେବ ଯେତେବେଳେ ଆସୁଛନ୍ତି ସେ ତାଙ୍କର ସେଠି ତାଙ୍କର ମାନେ କ'ଣ ଶଯ୍ୟା ସ୍ଥାପନ କରୁଛନ୍ତି, ଯାହାକି ଭଗବାନ କୃଷ୍ଣ ଆସିବେ। ତେଣୁ ଆଜି 13 ତାରିଖ ନା କେତେ 13 ତାରିଖ ଆଜି ଭଗବାନ ବଳଦେବଙ୍କର ଆବିର୍ଭାବ, ଆର 8 ଦିନ ପରେ ଭଗବାନ କୃଷ୍ଣ ଆସିବେ, 9 ଦିନ ପରେ ଭଗବାନ କୃଷ୍ଣ 22 ତାରିଖରେ ଭଗବାନ କୃଷ୍ଣ ଆସିବେ, କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଏ। ତେଣୁ ଭଗବାନ ଯେତେବେଳେ ଆସିବେ, ଭଗବାନ ଆସିବା ପାଇଁ ତାର ଶଯ୍ୟା ବା ତାଙ୍କର ଉପଯୁକ୍ତ ସ୍ଥାନ ତିଆରି କରିବାର ଅଛି। ତେଣୁ ସମସ୍ତେ ଆମେ ଭଗବାନ ଯେତେବେଳେ ଭଗବାନଙ୍କୁ ଆମେ କେମିତି ପ୍ରାପ୍ତ ହେବା ନା ବଳଦେବଙ୍କର କୃପା ପ୍ରାପ୍ତ ହେଲେ ଆମେ ଭଗବାନଙ୍କୁ ଭଗବାନ ପ୍ରାପ୍ତ ହେବା। ସେଥିପାଇଁ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଉପନିଷଦରେ, ନାୟମ ମହାତ୍ମା ବଳହୀନ ଲବ୍ଧ, ଭଗବାନ ଯେଉଁମାନେ ବଳହୀନ ଭଗବାନଙ୍କର ଯେଉଁ ଚିତ୍ ଶକ୍ତିରେ ବଳ ପ୍ରାପ୍ତ ହେଇନାହାନ୍ତି ସେମାନେ ଭଗବାନ ପ୍ରାପ୍ତ ହେଇପାରିବେ। ବଳଦେବ ହେଉଛନ୍ତି ଗୁରୁତତ୍ଵ, ଗୁରୁଙ୍କ ଶରଣରେ ଗଲେ ହିଁ ଆମେ ଭଗବାନ ପ୍ରାପ୍ତ ହେଇପାରିବା, ବିନା ଗୁରୁଙ୍କର ଶରଣରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ତେଣୁ ବଳଦେବ ସେସବୁ ଶିକ୍ଷା ଗୁରୁଦେବଙ୍କର, ସେ ହେଉଛନ୍ତି ଗୁରୁଦେବ ହେଉଛନ୍ତି ପ୍ରତିମୂର୍ତ୍ତି, ପ୍ରତିମୂର୍ତ୍ତି ହେଉଛନ୍ତି ଭଗବାନ ବଳଦେବ। ଏ ଗୁରୁଦେବଙ୍କର ସେ ହେଉଛନ୍ତି ତାଙ୍କଠାରୁ ଗୁରୁତତ୍ଵ ଆସୁ ବଳଦେବ। ବଳଦେବଙ୍କର ଆଉ ଗୋଟେ ନାମ ହେଉଛି ହଳଧର, ଫଳ ଧାରଣ କରିଛନ୍ତି। ଫଳ କ'ଣ ଧାରଣ କରିଛି, ହଳଧର କ'ଣ ତାତ୍ପର୍ଯ୍ୟ କ'ଣ ନା, ଆମେ ବର୍ତ୍ତମାନ କୃଷି କରୁଛେ, ଚାଷ କାର୍ଯ୍ୟ କରୁଛେ। ଚାଷ କାର୍ଯ୍ୟ କରିବାକୁ ହେଲେ ପ୍ରଥମେ ହଳ ହଳ ଲଙ୍ଗଳ ଚାଷ ହେଉଛି, ହଳ ଲଙ୍ଗଳ କଲା ପରେ ତାପରେ ଯାଇକିରି ଜମି ମାନେ ଶସ୍ୟ ରୋପଣ ହେଉଛି ବା ବୀଜ ରୋପଣ କରାଯାଉଛି। ତେଣୁ ଯେଉଁ ହଳ ଦ୍ୱାରା ଯେଉଁ ଚାଷ ହେଉଛି ତା ଦ୍ୱାରା କ'ଣ ହେଉଛି ନା, ଯାହା ସବୁ ଅନାଅନା ଜିନିଷ ସବୁ ରହିଛି, ଅନାଅନା ଘାସ ମାସ ସବୁ ରହିଛି, ସବୁ ସଫା କରାଯାଉଛି। ତେଣୁ ଭଗବାନ ହଳ ଦ୍ୱାରା ସେହିଭଳି ଭାବରେ ଆମ ହୃଦୟରେ ଯେଉଁ ସବୁ ମଇଳା ରହିଛି, ଚାରି ପ୍ରକାର ଅନର୍ଥ ରହିଛି, ଯେଉଁଥିପାଇଁ କି ଆମେ ଭଗବାନଙ୍କୁ ଦେଖିପାରୁନୁ, ଅନର୍ଥ ଉପସଙ୍ଗ ସାକ୍ଷାତ। ଏଇ ଚାରୋଟି ଅନର୍ଥ କେମିତି ଦୂର ହେବ, ଏ ଅନର୍ଥ କ'ଣ କ'ଣ ନା, ଅସତୃଷ୍ଣା, ହୃଦୟ ଦୌର୍ବଲ୍ୟ, ତତ୍ତ୍ୱଭ୍ରମ ଏବଂ ଅନ୍ତିମ ରହୁଛି ମାନେ ଅପରାଧ। ବିଭିନ୍ନ ପ୍ରକାର ଅପରାଧ ରହିଛି, ନାମ ଅପରାଧ, ବୈଷ୍ଣବ ଅପରାଧ, ସେବା ଅପରାଧ, ଧାମ ଅପରାଧ, ବିଭିନ୍ନ ପ୍ରକାର ଅପରାଧ ସବୁ ରହିଛି। ଏସବୁ ହେଉଛି ତତ୍ତ୍ୱଭ୍ରମ ବା ଅନର୍ଥ। ତତ୍ତ୍ୱଭ୍ରମ ହେଉଛି କ'ଣ ନା, ଭଗବାନଙ୍କୁ ଆମେ ଠିକ ଭାବରେ ଜାଣିପାରୁନୁ। ଭଗବାନଙ୍କ କୃଷ୍ଣ ଭଗବତ ଚତୁର୍ଦ୍ଦାରେ ଭଗବାନ କହିଛନ୍ତି ନିଜମ ତମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱଦେହ ପୁନର୍ଜନ୍ମ ମୈତ୍ରୀ ମହାନଙ୍କ ସେବା। ଭଗବାନଙ୍କର ଜନ୍ମ କରନ୍ତି ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ଯେତେବେଳେ ସର୍ବ ତ୍ୟାଗ କରିବେ ତାଙ୍କ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ। ତେଣୁ ତତ୍ତ୍ୱଭ୍ରମ ଗୋଟେ ରହିଛି, ଅନର୍ଥରେ ତତ୍ତ୍ୱଭ୍ରମ ରହିଛି। ଭଗବାନ ମାନେ ସିନା ତତ୍ତ୍ୱରେ ଜାଣିଲେ ଭଗବାନ ଏ ସର୍ବ ତ୍ୟାଗ କରିବା ଯେତେବେଳେ ଭୌତିକ ଜଗତକୁ ଆସିଲାଣି, ଭଗବଧାମ ଯିବା, ଆମେ ଯଦି ଭଗବାନ ତତ୍ତ୍ୱ ନ ଜାଣି ଆମ ତତ୍ତ୍ୱଭ୍ରମ ରହିଲା ବା ଅନର୍ଥରେ ରହିଲେ ତାହେଲେ ଆମେ କେମିତି ଭଗବଧାମକୁ ଯାଇଥିଲୁ। ତେଣୁ ଏଇ ଯେଉଁ ସବୁ ଅନର୍ଥ ରହିଛି ଏ ଭଗବାନ ହଳଦେବ ଦ୍ୱାରା, ହଳ ଦ୍ୱାରା ଭଗବାନ ତାଙ୍କର ହଳ ଯେଉଁ ରହିଛି ଆୟୁଧ, ଏ ହଳ ତାଙ୍କର ହଳାୟୁଧ ବୋଲି କୁହାଯାଉଛି, ହଳ ତାଙ୍କର ଆୟୁଧ। ଏଇ ହଳାୟୁଧ ରୂପରେ ଆମର ହୃଦୟରେ ଯେଉଁ ରହିଛି ଯେତେ ଅନର୍ଥ ସବୁ ରହିଛି ସେ ଅନର୍ଥକୁ ସେ ଦୂର କରିବ, ଏଇଟା ବଳଦେବଙ୍କୁ ଆମେ ପ୍ରାର୍ଥନା କରିବା। ଏବଂ ସଂକର୍ଷଣ କହିଲି ସେ ପ୍ରଥମେ
ଦେବକୀ ମାତାଙ୍କ ଗର୍ଭରେ ଆସିଲେ, ପୁଣି ଆସି ତାଙ୍କର ମାତା ନିତ୍ୟ ମାତା ଯେ ରୋହିଣୀ ମାତାଙ୍କ ଗର୍ଭରେ ଆଶ୍ରୟ ନେଲେ। ତେଣୁ ସେ ସେଠି ଶଯ୍ୟା ବିସ୍ତାର କଲେ, ଶଯ୍ୟା ସ୍ଥାପନ କଲେ ଭଗବାନଙ୍କ। ତେଣୁ ସଂକର୍ଷଣ ଅର୍ଥ ହେଉଛି ସେଇଟା, ଏବଂ ଆଉ ଗୋଟେ ଅର୍ଥ ହେଉଛି ଭଗବାନଙ୍କୁ ବଳରାମ ବୋଲି କୁହାଯାଉଛି, ବଳଦେବ ବଳରାମ। ବଳରାମଙ୍କୁ ବଳ ଅର୍ଥ ହେଉଛି ସବୁକିଛି ବଳ ତାଙ୍କ ଆଗରେ ହେଉଛି। ଆମେ ଏଇ ଯେଉଁ ଭଗବାନ ପ୍ରାପ୍ତ ହେବା ସେଥିପାଇଁ ଯେଉଁ ବଳ ଦରକାର, ସେ ବଳ ଭଗବାନ ବଳଦେବ ପ୍ରଦାନ କରିବେ। ତେଣୁ ଆମେ ଆଜିର ଏଇ ବଳଦେବଙ୍କର ଶୁଭ ଆଶୀର୍ବାଦ ଶୁଭ ଆବିର୍ଭାବ ତିଥିରେ ଭଗବାନଙ୍କୁ ପ୍ରାର୍ଥନା କରିବା ପଞ୍ଚମୀ ରାତିରେ।
ଜୟ ଭର ଜୟ ରାଧେ ଜୟ ଭର ଜୟ ଭରଦେ ଜୟ ଭର
ଯେ ତାଙ୍କର ପିତା ସେ ତାଙ୍କର କିଏ ସ୍ୱାମୀ ହେବେ ସେଇଟା ଜାଣିବା ପାଇଁ ସେ ଯାଇଥିଲେ ବ୍ରହ୍ମଲୋକ ଯାଇଥିଲେ। ତେଣୁ ବ୍ରହ୍ମଲୋକ ଯେତେବେଳେ ଯାଇଛନ୍ତି, ବ୍ରହ୍ମା ସେ ସମୟରେ କିଏ ଭଗବାନଙ୍କର ଭଜନ କୀର୍ତ୍ତନରେ କିଛି ସମୟ ରହିଯାଇଛନ୍ତି, ଯେଉଁଥିପାଇଁ କି କିଏ ଡେରି ହେଇଯାଇଛି। ତାପରେ ଯେତେବେଳେ ଆସି ସେ ପହଞ୍ଚନ୍ତି, କକୁଦ୍ମି ବୋଧେ ତାଙ୍କର ନାମ, କକୁଦ୍ମି କକୁଦ୍ମି ବୋଧେ ସେ ଯାହା ହଉ, ତାଙ୍କର ପିତା ଯେତେବେଳେ ଯାଇଛନ୍ତି ସେ ବ୍ରହ୍ମା ପଚାରିଛନ୍ତି କ'ଣ ପାଇଁ ତୁମେ ଆସିଛି ନା, ମୋର ଏଇ କନ୍ୟା ଯେ ରେବତୀ ତାର କିଏ ସ୍ୱାମୀ ଉପଯୁକ୍ତ ସ୍ୱାମୀ ହେବେ ସେଥିପାଇଁ ମୁଁ ଆପଣଙ୍କୁ ଆସିଛି। ଆପଣ ତ ହେଉଛନ୍ତି ପ୍ରଜାପତି, ତେଣୁ ଆପଣ ଦେଖ ନା ତମେ କାହା କରୁଛ ସେ ଚିନ୍ତା କରୁଛ ତାର ସ୍ୱାମୀ ହେବା ପାଇଁ। ସିଏ ଯାହା କଥା ସବୁ କହିଲେ ସେ ସମୟରେ ବହୁତ ଯୁଗ ବିତି ଯାଇଛି, କାରଣ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ଆମର ଏଠି ଗୋଟେ ବର୍ଷ, ତେଣୁ ତା ଭିତରେ ଅନେକ ଯୁଗ ବିତି ଯାଇଛି। ତେଣୁ ଭଗବାନ ବ୍ରହ୍ମା କହିଲେ ଯେ ତମେ ଯାହା ଚିନ୍ତା କରୁଥିଲ ତୁମର କନ୍ୟାଙ୍କ ପ୍ରତ୍ୟେକ ବୋଲି, ବର୍ତ୍ତମାନ ସେସବୁ ଯୁଗ ଚାଲିଯାଇଛି, ସେମାନେ ଆଉ କେହି ନାହାନ୍ତି, କିନ୍ତୁ ବର୍ତ୍ତମାନ ତମେ ଶୀଘ୍ର ଯାଇ ଯେ ପହଞ୍ଚ ସେଥିରେ ଭଗବାନ ବଳଦେବଙ୍କର ସବୁ ଚାଲିଛି, ଲୀଳା ଚାଲିଛି। ତେଣୁ ସିଏ ତାଙ୍କର ପତ୍ନୀ ହିସାବରେ ରହିବେ, ସେ ହେଉଛନ୍ତି ତାଙ୍କ ନିତ୍ୟ ପତ୍ନୀ। ତେଣୁ ତାଙ୍କର ପିତା ତାଙ୍କୁ ଆଣିକି ଆସିଛନ୍ତି, ଏବଂ ସେ ସମୟରେ ଭଗବାନ ଦ୍ୱାରକାରେ ଥିଲେ ଏବଂ ସେହି ସମୟରେ ଯାଇ ପହଞ୍ଚନ୍ତି, ଏବଂ ରେବତୀକୁ ସେ ତାଙ୍କର ପତ୍ନୀ ହିସାବରେ ଗ୍ରହଣ କରିଛନ୍ତି। ଏବଂ ରେବତୀ ସିଏ ହେଉଛନ୍ତି ତାଙ୍କର ଯେଉଁ ଉଚ୍ଚତା ଥିଲା ବହୁତ ବହୁତ ଉଚ୍ଚା ଥିଲା, ଉଚ୍ଚା ଥିଲେ ତାଙ୍କର ଉଚ୍ଚା ଥିଲେ। ତେଣୁ ଭଗବାନ ବଳଦେବ କ'ଣ କଲେ ନା ତାଙ୍କର ହଳକୁ ଧରିକିରି ଯେଉଁ ଟାଣି ଗଲେ ତାଙ୍କର ସମାନ ହାଇଟ୍, ବଳଦେବ ସମାନ ଉଚ୍ଚତା। ତେଣୁ ଏଇଭଳିଆ ଭାବେ ଭଗବାନ ବଳଦେବଙ୍କର ବହୁତ କ୍ରିୟା ହୋଇଛି, ବେଶ ବିସ୍ତାର ଭାବେ କ୍ରିୟା ହୋଇଛି। ଆମେ ଏତିକି ଜାଣିବା ଯେ ଭଗବାନ ବଳଦେବଙ୍କ କୃପା ପ୍ରାପ୍ତି ହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ତେଣୁ ସେଇ ଭଗବାନ ବିଷୟରେ ଆଜି ଉପରଓଳା ବିସ୍ତାର ଭାବେ ବର୍ଣ୍ଣନା କରାଯିବ। ଆମେ ଏଠାରେ ଆମର ଭାଗବତ ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଉଦାହରି ଗୋପନନ୍ଦ
ସେଇଟା କେମିତି କଲା କଲେ ଆମର ଅଭିଜ୍ଞତା। ভয় আত্মা না দিদি এখন আমার মনে হয় কিন্তু বুঝিনি পাই সমুদ্র কেউ যারা খুঁজিনি
ଆଜ୍ଞା।